वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् तृतीय स्कंद द्वादश अध्याय श्लोक 31 तेजसाम अपि अपि हि एतान् न न सुशोक्यं जगद्गुरो जत् जत् ब्रूतं ब्रूतं अनुतिष्ठन् वै लोकः क्षमाय कल्पते तेजसामपि हि एतान् न सुशोक्यं जगद्गुरो यद्वृतमनुतिष्ठन् वै लोकः क्षमाय कल्पते न सुशोक्यं जगद्गुरो यद्भूतमनुतिष्ठन् वै लोका क्षमाय कल्पते तेजसामपि हि एतान् न सुशोक्यं जगद्गुरो यद्भूतमनुतिष्ठन् वै लोका क्षमाय कल्पते तेजसामपि हि एतान् न सुशोक्यं जगद्गुरो यद्भूतमनुतिष्ठन् वै लोका क्षमाय कल्पते शब्दन्वाद तेजसाम अति शक्तिशाली व अत्यंत तेजस्वीमान ग्रह अपि मध्यम ई निश्चिंत भावे एतान ए प्रकार कार्य नुहे सुश्लोकम सत्कीर्ति पद जगद्गुरो हे जगद्गुरु जद्भूतम जहाँ कर आचार व्यवहार अनुतिष्ठन अनुकरण करी वही निश्चिंत भावे लोक जगत क्षमाय समृद्धि निमित्त कल्पति समर्थ हेवे शुक्रनुवाद ए जगद्गुरु ए प्रकार गर्हित कार्य आपण तेजस्वी व्यक्ति पक्ष सत्कीर्ति पद नुहे जेहेतु लोक मैंने आपण आचरण अनुसरण करी मंगल लाभ करिवे भागार्थ रूपपद महाराज कहते कथित अच्छी अति शक्तिशाली व्यक्ति जहाँ इच्छा करिवे ताहा करि परिवे एवं से क्रियाकलापर प्रतिक्रिया प्रभावित करि पारे नाही। उदाहरण स्वरूप ब्रह्मांड रे थिबा अत्यंत शक्तिशाली बा तेजस्वी लोक बा ग्रह सूर्य जेकोसी स्थान जल को बाष्प आकार नहीं पारती एवं यह सत्वे जे पूर्ववत शक्तिशाली बा तेजस्वी ही रुहती सूर्य नर्दमार मत जल ग्रहण करती किंतु से नर्दमार मैला द्वारा से प्रभावित होती ना ठीक से हीपरी से ब्रह्माजी सब अवस्था तेजियान हो रहती प्रभावित न हो रहती किंतु जेहेतु से जीव मान गुरु तेणु तांकर चरित्र व आचार व्यवहार एपरी आदर्श स्थानीय होगा उचित जेपरी लोक मैंने अनुसरण करी ସର୍ବୋଚ୍ଚ ପରମାର୍ଥକ ଲାଭ ପାଇପାରିବେ, ତେଣୁ ସେ ପ୍ରକାର ଆଚରଣ କରିବା ଉଚିତ ନୁହେଁ। ତେଣୁ ଏଇଭଳି ଭାବରେ ବିଭିନ୍ନ ବିନୟ ସହକାରେ ତାଙ୍କର ପୁତ୍ରମାନେ ମରିଚି ଆଜି ପୁତ୍ରମାନେ ବ୍ରହ୍ମାଙ୍କୁ ନିବର୍ତ୍ତଉଛନ୍ତି। ଯେଉଁ ପ୍ରଭୁ ପିତା ପିତାଜୀ ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ଏଇଟା ଠିକ୍ ହେଉନାହିଁ। ସେ ଯେଉଁ ଧାଉଁଥିଲେ ତାଙ୍କ ଆଗରେ ଠିଆ ହୋଇଗଲେ, ସେ ଆଉ ଧାଇଁପାରିଲେ ନାହିଁ। ତେଣୁ ତାଙ୍କୁ ଏଇଭଳି ଭାବରେ ପ୍ରାର୍ଥନା କରି ବ୍ରହ୍ମାଙ୍କର ତାପରେ ତାଙ୍କର ଯେଉଁ କାମ ଭାବ ଜାଗ୍ରତ ହୋଇଥିଲା ସେଥିରୁ ସେ କାମକୁ ନିଗ୍ରହ କଲେ ଏବଂ ସେ ଶରୀର ମଧ୍ୟ ତ୍ୟାଗ କରିଦେଲେ। ତେଣୁ ଆ ପୂର୍ବ ଶ୍ଳୋକରେ ଯେଉଁ କୁହାଯାଉଛି ଯେ ହେ ପିତା ଆପଣ ଏଇ ଯେଉଁ କାର୍ଯ୍ୟ କରୁଛନ୍ତି ଅଶୋଭନୀୟ କାର୍ଯ୍ୟ, ଏଭଳି କାର୍ଯ୍ୟ ଆଗରୁ କୌଣସି ବ୍ରହ୍ମା କରିନଥିଲେ ଏବଂ ଭବିଷ୍ୟତ ମଧ୍ୟ କୌଣସି ବ୍ରହ୍ମା କରିବେ ନାହିଁ, କାରଣ ସେମାନେ ଅମଗଦୃକ୍ ତାଙ୍କର ରହିଛି, ଭବିଷ୍ୟତ ଦୃଷ୍ଟି ତାଙ୍କର ରହିଛି। ତେଣୁ ବ୍ରହ୍ମା ଏଭଳି ଯେଉଁ ଆଚରଣ କଲେ ଏଇଟାକୁ, ଯଦିଓ ବ୍ରହ୍ମା ହେଉଛନ୍ତି ମହାନ ବ୍ୟକ୍ତି, ମହାନ ବ୍ୟକ୍ତିମାନଙ୍କର ବା ଏଠି ଯେଉଁ କୁହାଯାଉଛି ତେଜସାମ ଅପି ଦାନ ତେଜସାମ ନ ଦୋଷାୟ, ଯେତେବେଳେ ପରୀକ୍ଷିତ ମହାରାଜ ଭଗବାନଙ୍କର ଅତ୍ୟନ୍ତ ଗୁହ୍ୟତମ ଲୀଳା ଯେଉଁ ଗୋପୀମାନଙ୍କ ସହିତ ରାସଲୀଳା ବିଷୟରେ ଶ୍ରବଣ କଲେ, ଯଦିଓ ତାଙ୍କର କୌଣସି ସନ୍ଦେହ ନଥିଲା କାରଣ ସିଏ ହେଉଛନ୍ତି ଭଗବାନଙ୍କର ଭକ୍ତ, ତେଣୁ ଭଗବାନଙ୍କର ଭକ୍ତ ଭଗବାନଙ୍କ ବ୍ୟବହାରରେ କେବେ ହେଲେ କୌଣସି ତ୍ରୁଟି ଦେଖିପାରିବେ ନାହିଁ। କିନ୍ତୁ ସେଠି ଯେଉଁ 60,000 ମୁନିଷମାନେ ଥିଲେ ସେମାନେ ସମସ୍ତେ ଗୋଟିଏ ସ୍ତରର ନଥିଲେ, ବିଭିନ୍ନ ସ୍ତରର ଯୋଗୀ ସେମାନେ ଉପସ୍ଥିତ ହୋଇଥିଲେ, ମୁନିଷମାନେ ଉପସ୍ଥିତ ହୋଇଥିଲେ। ତେଣୁ ତାଙ୍କର କେତେଜଣଙ୍କର ମନରେ ପ୍ରଶ୍ନବାସୀ ଆସିଲା, ଯେଉଁଥିପାଇଁ କି ପରୀକ୍ଷିତ ମହାରାଜ ଏ ପ୍ରଶ୍ନଟି ପଚାରିଥିଲେ ଗୁରୁ ସୁଖଦେବ ସ୍ୱାମୀଙ୍କୁ, ହେ ପ୍ରଭୁ ହେ ଗୁରୁଦେବ, ଯେ ଏଭଳି ଜୁଗୁପ୍ସିତମ ଧର୍ମକୃତି ଅନୁସାର ଏଇ ଯେଉଁ ଜୁଗୁପ୍ସିତମ କାର୍ଯ୍ୟ ଭଗବାନ ଯେଉଁ ଏଇ ଯେଉଁ ଲୀଳା କଲେ ରାସଲୀଳା ଇତ୍ୟାଦି କଲେ ଭଗବାନ ଗୋପୀମାନଙ୍କ ସହିତ, ତେଣୁ ଇଏ ହେଉଛି ଜୁଗୁପ୍ସିତମ, ଇଏ ନିନ୍ଦନୀୟ କାର୍ଯ୍ୟ କାହିଁକି କଲେ? ଭଗବାନ ତ ଧର୍ମ ରକ୍ଷା କରିବା ପାଇଁ ଆସନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ତଦାତ୍ମାନ ସୁଜାମ୍ୟମ, ଭଗବାନ ନିଜେ କହିଛନ୍ତି ଅର୍ଜୁନଙ୍କୁ। ତେଣୁ ଭଗବାନ ତ ଧର୍ମ ସ୍ଥାପନ କରନ୍ତି, ଆଉ ଇଏ କି ଧର୍ମ? ପର ସ୍ତ୍ରୀମାନଙ୍କ ସହିତ ରାତି ଅଧରେ ଯାଇ ନୃତ୍ୟ କରିବା ଏଇଟା କ'ଣ ଧର୍ମ? ତେଣୁ ଏଭଳି କାହିଁକି ଭଗବାନ କଲେ? ନିଶ୍ଚିନ୍ତ ଭାବରେ ଯୁଗୁପ୍ସିତ କାର୍ଯ୍ୟ କଲେ, ନିଶ୍ଚିନ୍ତ ଭାବରେ ନିନ୍ଦନୀୟ କାର୍ଯ୍ୟ କଲେ। ତେଣୁ ସେ କହୁଛନ୍ତି ଆପ୍ତକାମ ଯଦୁପତି, ଯଦିଓ ସେ ହେଉଛନ୍ତି ଆପ୍ତକାମ, ତାଙ୍କର କୌଣସି କାମନା ନାହିଁ, ତାଙ୍କର ଆନନ୍ଦ ପାଇଁ ସେ ଆଉ କେଉଁଠିକି ଯିବା ଦରକାର ନାହିଁ, ସେ ନିଜେ ନିଜର ଆନନ୍ଦ ପ୍ରାପ୍ତ ହେଉଛନ୍ତି ଆପ୍ତକାମ ସେ। ଏବଂ ସେ ହେଉଛନ୍ତି ଯଦୁପତି, ସେ ହେଉଛନ୍ତି ଯଦୁମାନଙ୍କର ବାଳକ ରକ୍ଷକ ଶ୍ରେଷ୍ଠ, ସେ ଯଦୁମାନଙ୍କର ପ୍ରତି ସେ ତାହେଲେ କୃତବାନ ଭାଇ ଜିଗୁପ୍ସିତମ, ନିଶ୍ଚିନ୍ତ ଭାବରେ ସେ ଜିଗୁପ୍ସିତମ ବା ନିନ୍ଦନୀୟ କାର୍ଯ୍ୟ କଲେ। ଆର କାରଣ କ'ଣ? କିମ୍ ଅଭିପ୍ରାୟ ଏତଂ ନ, କେଉଁଥିପାଇଁ ଏଇଟା କଲେ? ନ ସଂଶୟମ, ନ ଶବ୍ଦ ବ୍ୟବହାର କରାଯାଇଛି, ତାଙ୍କର ନିଜର ସଂଶୟ ନାହିଁ, ବହୁବଚନରେ ବ୍ୟବହାର କରାଯାଇଛି। ନ ଶବ୍ଦ ଅର୍ଥ ହେଉଛି ଆମମାନଙ୍କର, ଆମମାନଙ୍କର କହିଲେ ମୁନି ଋଷିମାନେ ସେଠି ଯେଉଁ ଉପସ୍ଥିତ ଅଛନ୍ତି ସେମାନଙ୍କର ସନ୍ଦେହ ଏଇଟା ହେଇଛି, ତେଣୁ ଏଇଟାକୁ ଛିନ୍ଦି ଏଇଟାକୁ ଛେଦନ କରନ୍ତୁ। ସୁବ୍ରତ ବୋଲି କୁହାଯାଉଛି, ସୁବ୍ରତ କହିଲେ ସୁଖଦେବ ଗୋସ୍ୱାମୀଙ୍କର ବ୍ରତ ହେଉଛି ବ୍ରହ୍ମଚାରୀ ବସ୍ତ ନେଇଛନ୍ତି, ନିବୃତ୍ତ ମାର୍ଗରେ ସେ ଅଛନ୍ତି, ଜନ୍ମରୁ ସେ ଚାଲିଯାଇଥିଲେ ପ୍ରବଜ୍ଞା କରିବା ପାଇଁ, ସେ କୌଣସି ଗୃହସ୍ଥ ଆଶ୍ରମ ଗ୍ରହଣ କରିନାହାନ୍ତି, ମୂଳରୁ ସେ ବ୍ରହ୍ମଚାରୀ, ଆଜନ୍ମ ବ୍ରହ୍ମଚାରୀ, ବାଳ ବ୍ରହ୍ମଚାରୀ। ତେଣୁ ଆପଣ ଏଭଳି ସୁନ୍ଦର ବ୍ରତ ଧାରଣ କରିଛନ୍ତି ସୁବ୍ରତ ଆପଣ, କିନ୍ତୁ ଆପଣ ଏହିସବୁ ଲୀଳା ଭଗବାନଙ୍କର ଯେଉଁ ଏହିସବୁ ଗୋପୀମାନଙ୍କ ସହିତ ଯେଉଁ ନୃତ୍ୟ କରୁଥିଲେ ଏସବୁ ଲୀଳାକୁ ବହୁତ ଆନନ୍ଦରେ ବର୍ଣ୍ଣନା କରୁଛନ୍ତି, ବହୁତ ଆନନ୍ଦିତ ହେଉଛନ୍ତି। ଆହୁରି ମଧ୍ୟ ମୁଁ ଯଦି ପ୍ରଶ୍ନ ଅପଚାରିଥାନ୍ତି ଆପଣ ଆହୁରି ମଧ୍ୟ କଥା କହିଥାନ୍ତେ ଭଗବାନଙ୍କର ରାସଲୀଳା ବିଷୟରେ, କିନ୍ତୁ ପ୍ରଭୁ ଏଠି ସବୁ ଯେଉଁମାନେ ଶ୍ରବଣ କରୁଛନ୍ତି ଏମାନଙ୍କ ମନରେ ସନ୍ଦେହ ଜାତ ହୋଇସାରିଲାଣି, ତେଣୁ ଆଉ କ'ଣ ଶୁଣିବା? ଆପଣ ପ୍ରଥମେ ଏ ସନ୍ଦେହ ଦୂର କରନ୍ତୁ। ସୁବ୍ରତ ଆପଣ, ଆମେ ଜାଣିଛୁ ଆପଣ ହେଉଛନ୍ତି ସୁବ୍ରତ, ଆପଣ ବ୍ରହ୍ମଚାରୀ ବ୍ରତ ଧାରଣ କରିଛନ୍ତି, କିନ୍ତୁ ତଥାପି ଆପଣ ଭଗବାନଙ୍କର ଯେଉଁ ଏଇ ଗୋପୀମାନଙ୍କ ସହିତ ଯେଉଁ ଲୀଳାକୁ ଏଇଟା ନେଇ ବହୁତ ଆନନ୍ଦ ଆପଣ ଅନୁଭବ କରୁଛନ୍ତି, ଆନନ୍ଦାତ ସତ୍ୟରେ ଆପଣ ଏଇ ଭଗବାନ କଥା ଲୀଳାକୁ ବର୍ଣ୍ଣନା କରୁଛନ୍ତି, ତେଣୁ ଏଇଟା ଆମେ ବୁଝିପାରୁନାହୁଁ। ନ ଶବ୍ଦ ବ୍ୟବହାର କରାଯାଇଛି, ପ୍ରକୃତରେ ଆଙ୍କର ସନ୍ଦେହ ନଥିଲା, ପରିକିତ ମହାରାଜଙ୍କର ସନ୍ଦେହ ନଥିଲା, ଅନ୍ୟମାନଙ୍କ ସନ୍ଦେହକୁ ସେ ପ୍ରକାଶ କରୁଛନ୍ତି, କାରଣ ସମସ୍ତେ ଜାଣିବେ ତାଙ୍କର ସନ୍ଦେହ ଦୂର ହେଇପାରିବ ନାହିଁ। ତେଣୁ ସେହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କଥା କହିଥିଲେ ଯେ ଜିଏସାମ ନ ଦୋଷାୟ, ହେ ପରିକିତ ତମେ ଯେଉଁ ଦେଖୁଛ ଏଠି ଧର୍ମ ବ୍ୟତିକ୍ରମ ହେଇଗଲା, ପରସ୍ତ୍ରୀ ପରଦାରା ହରଣମ ଯେଉଁ କୁହାଯାଇଛି, ଯେଉଁ ପରଦା ପରସ୍ତ୍ରୀ ସହିତ ଯେଉଁ ନୃତ୍ୟ କଲେ ଏଇଟା ହେଉଛି, ଏଠି ତମକୁ ଲାଗୁଛି ଧର୍ମ ବ୍ୟତିକ୍ରମ ବୋଲି ତ? ନା ହଁ ପ୍ରଭୁ, ଧର୍ମ ବ୍ୟତିକ୍ରମ ବୋଲି ଲାଗୁଛି, ମୋତେ ନ ଲାଗିଲେ ମଧ୍ୟ ଅନ୍ୟମାନଙ୍କୁ ଲାଗୁଛି। ନା ଏ ଈଶ୍ୱରାଣାଂଶ ସାହସମ, ଯେଉଁମାନେ ଈଶ୍ୱର ଅଛନ୍ତି, ଯେଉଁମାନେ ଅତି ଶକ୍ତିଶାଳୀ, ଅତି ନିୟନ୍ତ୍ରିତ ନିୟନ୍ତ୍ରଣ କରୁଛନ୍ତି, ସେଭଳି ନିୟନ୍ତ୍ରଣକାରୀ ବ୍ୟକ୍ତିମାନଙ୍କ ପାଇଁ ଇନ୍ଦ୍ରିୟାଣାଂଶ ସାହସମ, ତାଙ୍କର ସେ ସାହସ ରହିଛି, ସେ ସବୁ କାର୍ଯ୍ୟ କରିପାରିବେ। ତେଜିଅସାଂ ନ ଦୋଷାୟ, ଏବଂ ଯଦି କଲେ ସେମାନେ, ତମେ ଯଦି ଚିନ୍ତା କରୁଛ ତାଙ୍କର ଦୋଷ ହେବ କି? ନା ନା, ତାଙ୍କର ଦୋଷ ହେବନି। ତେଜିଅସାଂ କାହିଁକିନା ସେମାନେ ବହୁତ ବଳବାନ ବ୍ୟକ୍ତି, ତେଜିଅସାଂ ତାଙ୍କର ଦୋଷ ହେବ ନାହିଁ। ତେଜିଅସାଂ ନ ଦୋଷାୟ ବହ୍ନେ ସର୍ବଭୂତ ଯଥା, ପ୍ରଭୁ କାହିଁକି ଦୋଷ ହେବ ନାହିଁ? ନା ବହ୍ନେ ସର୍ବଭୂତ ଯଥା, ବହ୍ନି ବା ଅଗ୍ନିରେ ଯେତେ ମଇଳା ଜିନିଷ ପକାଇଲେ ମଧ୍ୟ ଅଗ୍ନି ମଇଳା ହୁଏ ନାହିଁ, ବରଂ ସେ ମଇଳା ସବୁ ପବିତ୍ର ହେଇଯାଏ। ତେଣୁ ପ୍ରଭୁପାଦ ମହାରାଜ ଭାଷାରେ କହୁଛନ୍ତି, ଯେମିତି ସୂର୍ଯ୍ୟ ବହୁତ ତେଜିଆନ, ସେ ବହୁତ ବଳଶାଳୀ ବ୍ୟକ୍ତି, ବହୁତ ଶକ୍ତିମାନ, ବହୁତ ଶୌର୍ଯ୍ୟ ତାଙ୍କର ରହିଛି, ଏବଂ ସୂର୍ଯ୍ୟ କିରଣ ଦ୍ୱାରା ଯେତେବେଳେ ମଇଳା ସ୍ଥାନରେ ସବୁ ପଡ଼ୁଛି, ନାଳ ନର୍ଦ୍ଦମା ଇତ୍ୟାଦିରେ, ସେ ନାଳ ନର୍ଦ୍ଦମାକୁ ଶୋଷି ନେଇ ଯାଉଛନ୍ତି ସୂର୍ଯ୍ୟ କିରଣ ଦ୍ୱାରା। ତା ଅର୍ଥ ନୁହଁ ଯେ ସୂର୍ଯ୍ୟରେ ନାଳ ନର୍ଦ୍ଦମା ସବୁ ଭର୍ତ୍ତି ହେଇଗଲା, ନା ସେ ସବୁ ପବିତ୍ର ହେଇଗଲା, ନାଳ ନର୍ଦ୍ଦମା କିଛି କିଛି ଗନ୍ଦଗୀ ବା କିଛି ଖରାପ ଜିନିଷ କିଛି ଗଲା ନାହିଁ ସୂର୍ଯ୍ୟଙ୍କ ପାଖକୁ, ବରଂ ସେ ଯେଉଁ ସ୍ଥାନ ସେ ପବିତ୍ର ହେଇଗଲା, ଶୁଖିକିରି ସେ ସ୍ଥାନ ପବିତ୍ର ହେଇଗଲା। ସୂର୍ଯ୍ୟ ଅପବିତ୍ର ହେବା କଥା ଛାଡ଼ନ୍ତୁ, ସେ ସ୍ଥାନ ପବିତ୍ର ହେଇଗଲା, ଅପବିତ୍ର ସ୍ଥାନ ପବିତ୍ର ହେଇଗଲା, ଏ ତେଜିଅସମାନଙ୍କର ଏତେ ଶକ୍ତି ରହିଛି। ତେଜିଅସାଙ୍ଗ ନ ଦୋଷାୟ ବନ୍ୟ ସର୍ବଭୂତ ଯଥା, ବହ୍ନି ଅଗ୍ନିରେ ଯେମିତି ସବୁ ମଇଳା ପଦାର୍ଥ ଦେଲେ ମଧ୍ୟ ସେ ତାକୁ ଧ୍ୱଂସ କରିଦିଏ, ଏବଂ ଅଗ୍ନି ଅପବିତ୍ର ହୁଏ ନାହିଁ, ଅଗ୍ନି ପବିତ୍ର ଥାଏ ସବୁବେଳ ପାଇଁ, ଅଗ୍ନି ପବିତ୍ର ହେଇଥାନ୍ତି। ତେଣୁ ସେହିଭଳି ଭାବରେ ତେଜିଅସାମ ନ ଦୋଷାୟ, ଯେଉଁମାନେ ତେଜିଆନ ବ୍ୟକ୍ତି ତାଙ୍କର କୌଣସି ଦୋଷ ନଥାଏ, ଆଉ ଇଏ ତ ସ୍ୱୟଂ ଭଗବାନ, ତାଙ୍କ କଥା କ'ଣ କହିବା, ଭଗବାନଙ୍କର କୌଣସି ଦୋଷ ଅଛି କି? ଭଗବାନ ହେଉଛନ୍ତି ଦୋଷର ଉର୍ଦ୍ଧ୍ୱରେ, ଦୋଷ ଏବଂ ଗୁଣ ଏ ଦୁଇଟାରୁ ଉର୍ଦ୍ଧ୍ୱରେ ସେ ଭଗବାନ। ତେଣୁ ଏ ଯେଉଁ ତେଜିଅସାମ ଯେଉଁମାନେ ରହିଛନ୍ତି, ମରିଚି ମାନେ ମରିଚି ଆଦି ପୁତ୍ରମାନେ କହୁଛନ୍ତି ବ୍ରହ୍ମାଙ୍କୁ, ହେ ପିତାଜୀ ଆପଣ ଭାବୁଥିବେ ଆପଣ ହେଉଛନ୍ତି ତେଜିଆନ ବ୍ୟକ୍ତି, ଆପଣଙ୍କର କିଛି ଦୋଷ ହେବ ନାହିଁ, ସେଇଟା ଆମେ ମାନୁଛୁ, କାରଣ ଏମାନେ ସାଧାରଣ ବ୍ୟକ୍ତି ନୁହନ୍ତି, ଏମାନେ ବହୁତ ମୁନି ଋଷି, ବହୁତ ଜ୍ଞାନ ତାଙ୍କର ରହିଛି, ଏମାନେ ସବୁ ଭଗବାନଙ୍କର ଗୋଟେ ଗୋଟେ ବିଭୂତି ଭଳି ସପ୍ତର୍ଷି, ଏମାନେ ବହୁତ ଜ୍ଞାନ ତାଙ୍କର ରହିଛି, ସେମାନେ ସମଗ୍ର ସମାଜକୁ ପରିଚାଳିତ କରୁଛନ୍ତି ମରିଚି ଆଦି ଋଷିମାନେ। ତେଣୁ ସେମାନେ କହୁଛନ୍ତି ପିତାଜୀ ଆପଣ, ଆମେ ଜାଣିଛୁ ଆପଣ ହେଉଛନ୍ତି ମହାନ, ଆପଣ ତେଜିଆ, ଆପଣଙ୍କର କୌଣସି ଦୋଷ ହେବ ନାହିଁ ଏହା ଦ୍ୱାରା, କିନ୍ତୁ ତଥାପି ତେଜିଅସାମ ଏଠି କୁହାଯାଉଛି ଯେ ଯେଉଁ ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି, ଯଦିଓ ଆପଣ ତେଜିଅସାମ କିନ୍ତୁ ତଥାପି ଅପିହି ଶବ୍ଦ ବ୍ୟବହାର କରାଯାଇଛି, ଅପିହି ଏତାନ୍ ନ ସୁଶ୍ଳୋକ୍ୟ ଜଗତ ଗୁରୁ, ପିତାଜୀ ଆପଣ ଖାଲି ଆମର ପିତା ତା ନୁହଁ, ଆପଣ ଯେ ଖାଲି ଆମର ଗୁରୁ ତା ନୁହଁ, ଆପଣ ଜଗତ ଗୁରୁ, ଆପଣଙ୍କଠାରୁ ଗୋଟେ ପରମ୍ପରା ଆସୁଛି, ବ୍ରହ୍ମ ମାଧ୍ୟ ଗୋଟିଏ ପରମ୍ପରା ବ୍ରହ୍ମାଙ୍କଠାରୁ ଆସୁଛି, ଚାରୋଟି ସମ୍ପ୍ରଦାୟ ଯେଉଁ ରହିଛି କଳିଯୁଗରେ, ପଦ୍ମପୁରାଣରେ ଶିବଜୀ କହୁଛନ୍ତି ହେ ଦେବୀ, ତାଙ୍କର ପତ୍ନୀଙ୍କୁ କହୁଛନ୍ତି ହେ ଦେବୀ କ'ଣ ନା, କଳିଯୁଗରେ ଚାରୋଟି ସମ୍ପ୍ରଦାୟ ରହିବେ, ଚାରୋଟି ଚତ୍ୱାର ସମ୍ପ୍ରଦାୟ ନୁହଁ, ଚାରି ଚାରୋଟି ସମ୍ପ୍ରଦାୟ ରହିବେ, ଯେଉଁମାନେ ବୈଷ୍ଣବା କ୍ଷିତି ପାବନ, ଯେଉଁମାନେ ବୈଷ୍ଣବ ସେମାନେ ସମଗ୍ର ପବିତ୍ର, ସମଗ୍ର ପୃଥିବୀକୁ ପବିତ୍ର କରିଦେବେ, କ୍ଷିତି ପାବନ ସେମାନେ ହେଉଛନ୍ତି ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା କ୍ଷିତି ପାବନ। ଅତ କଳୁ ଭବିଷ୍ୟତି, କଳିଯୁଗରେ ଏ ଦେବୀ, କଳିଯୁଗରେ ଏଭଳି ଭାବରେ ଅତି କଳୁ, ଅତ କଳୁ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ, ଚାରୋଟି ସମ୍ପ୍ରଦାୟ ଆସିବେ। ତେଣୁ ଦେବୀ ପଚାରୁଛନ୍ତି ପ୍ରଭୁ କିଏ କିଏ ସେମାନେ, ନା ଶ୍ରୀ ଶ୍ରୀ ସମ୍ପ୍ରଦାୟ ଗୋଟେ ରହିଛି ଯେଉଁ ସମ୍ପ୍ରଦାୟ କି ଲକ୍ଷ୍ମୀଦେବୀଙ୍କଠାରୁ ଆସିବ, ବ୍ରହ୍ମ ସମ୍ପ୍ରଦାୟ ରହିଛି ଯେଉଁ ସମ୍ପ୍ରଦାୟ କି ବ୍ରହ୍ମାଙ୍କଠାରୁ ଆସୁଛି, ଆମର ଏହି ସମ୍ପ୍ରଦାୟ ହେଉଛି ବ୍ରହ୍ମ ସମ୍ପ୍ରଦାୟ, ବ୍ରହ୍ମାଙ୍କଠାରୁ ଏ ସମ୍ପ୍ରଦାୟ ଆସୁଛି, ଯେଉଁ ଜ୍ଞାନ ଭଗବାନ କୋଟି କୋଟି ବର୍ଷ ପୂର୍ବେ ବ୍ରହ୍ମା କୁ ଦେଇଥିଲେ ସେଇ ଜ୍ଞାନ ଆମେ ପରମ୍ପରାରେ ସେଇ ଜ୍ଞାନ ହିଁ ପ୍ରାପ୍ତ ହେଉଛେ, ସେଇଟା ନଷ୍ଟ ହେଉନାହିଁ, ଗୁରୁ ପରମ୍ପରାରେ ଆମେ ପ୍ରାପ୍ତ ହେଉଛେ। ତେଣୁ ଏ ବ୍ରହ୍ମ ଗୋଟେ ସମ୍ପ୍ରଦାୟ ରହିବେ, ଯେଉଁ ସମ୍ପ୍ରଦାୟର ମୂଳ ଗୁରୁ ହେଉଛନ୍ତି ବ୍ରହ୍ମା ଏବଂ ରୁଦ୍ର। ମୁଁ ମଧ୍ୟ ଗୋଟେ ସମ୍ପ୍ରଦାୟ, ମୋର ଏଇ ମୋ ଠାରୁ ବାହାରିଛି ଗୋଟେ ସମ୍ପ୍ରଦାୟ ବାହାରିବ, ସେ ତାର ମୁଁ ହେଉଛି ମୁଖ୍ୟ ରୁଦ୍ର। ତେଣୁ ଆଉ ଗୋଟିଏ ସମ୍ପ୍ରଦାୟରୁ କିଏ ନା ସିଏ ହେଉଛନ୍ତି ସନକ, ବ୍ରହ୍ମାଙ୍କର ଚାରି କୁମାର, ସନକ, ସନାତନ, ସନନ୍ଦନ, ସନତ କୁମାର, ଏ ଚାରି ସମ୍ପ୍ରଦାୟ। ତେଣୁ ଏମାନେ ସବୁ ଜଗତ ଗୁରୁ, ଜଗତର ଗୁରୁ ସେମାନେ ସମସ୍ତଙ୍କୁ। ସେ ଗୋଟିଏ ଗୋଟିଏ ଆମର କୁହାଯାଇଛି ଜଣେ ଜଣେ ବୈଷ୍ଣବଙ୍କର ଏତେ ଶକ୍ତି ରହିଛି ସମଗ୍ର ବ୍ରହ୍ମାଣ୍ଡକୁ ସେ ଧାରଣ କରିପାରିବେ। ଜଗତ ଗୁରୁ ସେ ସମସ୍ତଙ୍କର ମଙ୍ଗଳ, ସମସ୍ତଙ୍କର କଲ୍ୟାଣ କରିବେ। ଗୁରୁ ପ୍ରକୃତରେ ଗୁ ଅର୍ଥ ହେଉଛି ଅନ୍ଧକାର, ଅନ୍ଧକାରରୁ ଯିଏ ଆଲୋକକୁ ନେଇଯାଆନ୍ତି ସେ ହେଉଛନ୍ତି ଗୁରୁ। ତେଣୁ ସେ ଗୁରୁ ସେ ସମସ୍ତଙ୍କୁ ଆଲୋକ ଦେଖେଇବେ, ସମସ୍ତଙ୍କୁ ରାସ୍ତା ଦେଖେଇବେ, ଇଏ ହେଉଛି ରାସ୍ତା, ଏଇ ରାସ୍ତାକୁ ସମସ୍ତେ ଗ୍ରହଣ କର, ଇଏ ହେଉଛନ୍ତି ଗୁରୁ। ଗୁରୁର କାର୍ଯ୍ୟ ହେଉଛି ଏଇଟା। ଭଗବାନ ଯେଉଁଭଳି ଭାବରେ ଆସନ୍ତି, ଧର୍ମ ସ୍ଥାପନ କରନ୍ତି, ସେଇଭଳି ଭାବରେ ଭଗବାନଙ୍କର ଯେଉଁମାନେ ଭକ୍ତମାନେ ଅତ୍ୟନ୍ତ ପ୍ରିୟ ଭକ୍ତମାନେ ସେମାନେ ମଧ୍ୟ ଆସି ଏଇ ଆଲୋକ ଜାଳି ଦିଅନ୍ତି, ପ୍ରଦୀପ ଜାଳି ଦିଅନ୍ତି। ଅନ୍ଧକାରରେ ଆମେ ରହିଛେ, ବେଦରେ ସେଥିପାଇଁ କହିଲେ ତମସୋ ମା ଜ୍ୟୋତିର୍ଗମୟ, ତମ ଅନ୍ଧକାର ରୁହ ନା, ତମ ଆଲୋକକୁ ଯାଅ। ତେଣୁ ଗୁରୁ ଯେ ସେ ଆଲୋକ ଦେଖାନ୍ତି, ଏଇ ରାସ୍ତା ହେଉଛି ପ୍ରକୃତ ରାସ୍ତା, ଏ ରାସ୍ତାରେ ଗଲେ ତମର ପ୍ରକୃତ ମଙ୍ଗଳ ହେବ। ତେଣୁ ଜଗତ ଗୁରୁ ସେମାନେ, ତେଣୁ ବ୍ରହ୍ମା ମଧ୍ୟ ଜଣେ ଜଗତ ଗୁରୁ। ତେଣୁ ମରିଚାଦି ଋଷିମାନେ କହୁଛନ୍ତି ପିତାଜୀ ଆପଣ ଯେ ଖାଲି ଆମର ପିତା ତାହା ନୁହଁ, ଆପଣ ହେଉଛନ୍ତି ଜଗତ ଗୁରୁ, ଜଗତବାସୀମାନେ ଆପଣଙ୍କର କାର୍ଯ୍ୟକୁ ଅନୁକରଣ କରିବେ ବା ଅନୁସରଣ କରିବେ ବା ଗ୍ରହଣ କରିବେ। ଆପଣ ଯଦି ଏଭଳି କାର୍ଯ୍ୟ କରିବେ ତାହେଲେ ସେମାନେ କ'ଣ ଆପଣଙ୍କ ଠାରୁ ଶିକ୍ଷା କରିବେ, କ'ଣ ଶିଖିବେ? ଆମର ଗୁରୁଦେବ ଏଭଳି କରୁଛନ୍ତି କହିକି ଛାତ୍ର ଶିଷ୍ୟମାନେ ମଧ୍ୟ ସେଭଳି ଭାବରେ କାର୍ଯ୍ୟ କରିବେ। ତେଣୁ ଆପଣ ହେଉଛନ୍ତି ଜଗତ ଗୁରୁ, ଆପଣ ହେଉଛନ୍ତି ଶ୍ରେଷ୍ଠ ବ୍ୟକ୍ତି। ଭଗବାନ କହିଛନ୍ତି ଅର୍ଜୁନକୁ ପିତାଜୀ ଯେ ଯଦ ଆଚରିତି ଶ୍ରେଷ୍ଠ ତତ୍ତ୍ୱ ଦେବେ ତରୋଜନ, ଯେଉଁଭଳି ଭାବରେ ଶ୍ରେଷ୍ଠମାନେ କାର୍ଯ୍ୟ କରିବେ ଇତର ବ୍ୟକ୍ତିମାନେ ସେଇଟାକୁ ଗ୍ରହଣ କରିବେ। ସଜତ ପ୍ରମାଣ କରୁତେ ଲୋକସ୍ତଦନୁ ବର୍ତ୍ତତେ, ସେମାନେ ଯେଉଁ ପ୍ରମାଣ କହିବେ ଲୋକମାନେ ତାହାକୁ ଗ୍ରହଣ କରିବେ। ତେଣୁ ଏ ପିତାଜୀ ଆପଣ ଜଗତଗୁରୁ ହେଇ ଯଦି ଏଭଳି କାର୍ଯ୍ୟ କରିବେ ତାହେଲେ ଅନ୍ୟମାନେ କ'ଣ କରିବେ? ତେଣୁ ଯଦିଓ ଆପଣଙ୍କର ଦୋଷ ନାହିଁ, ଦୋଷ ଏ କାର୍ଯ୍ୟ ହେବ ନାହିଁ, କାରଣ ଆପଣ ହେଉଛନ୍ତି ତେଜିୟସାମ, ତେଜସାମ ଅପି ହି ଏ ତା ନ ସୁଶ୍ଲୋକ୍ୟମ ଜଗତଗୁରୁ, କିନ୍ତୁ ସୁଶ୍ଲୋକ୍ୟ ହେବ ନାହିଁ ପ୍ରଭୁ। ଏ ଗୁରୁ ଜଗତଗୁରୁ ସୁଶ୍ଲୋକ୍ୟ ମାନେ ଏ ସତ୍କୀର୍ତ୍ତି ପ୍ରଦାନ କରିବ ନାହିଁ ସୁଶ୍ଲୋକ୍ୟ। ତେଣୁ ଯଦ୍ ଦ୍ରୁତମ ଅନୁତିଷ୍ଠନ, ଯେଉଁ କାର୍ଯ୍ୟ ଆପଣ କରିବା ପାଇଁ ଯାଉଛନ୍ତି, ଯଦ୍ ଦ୍ରୁତମ ଅନୁତିଷ୍ଠନ ବେଇ ଲୋକ କ୍ଷମାୟ କଳ୍ପତେ, ଲୋକମାନଙ୍କର ମଙ୍ଗଳ ଏଇଟା ହେବ ନାହିଁ। ଲୋକମାନଙ୍କର କ୍ଷମା, ଲୋକମାନଙ୍କ ମଙ୍ଗଳ କେମିତି ହେବ ସେଇଟା ଆପଣ ବ୍ୟବସ୍ଥା କରିବେ? ଲୋକମାନେ ଯଦି ଏ କଥା କାର୍ଯ୍ୟ କରିବେ ତାଙ୍କର ମଙ୍ଗଳ ହେବ କି? ପ୍ରକୃତ ମଙ୍ଗଳ କେଉଁଥିରେ ରହିଛି? ଆମର କୁହାଯାଇଛି ଯେଉଁମାନେ ପ୍ରକୃତରେ ଧର୍ମନୀତି ଅନୁସରଣ କରିବେ ସେମାନେ ଯେଉଁ ରହିଛି ଏଇ ଯେଉଁ ଚାରୋଟି ପାପର ସ୍ଥାନ ରହିଛି, ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା ଯତ୍ର ଅଧର୍ମ ଚତୁର୍ବିଧା, ତେଣୁ ଏଥିରୁ ସେମାନେ ମୁକ୍ତ ରହିବେ। ଭାଗବତମର ପ୍ରଥମ ସ୍କନ୍ଧ 17 ଅଧ୍ୟାୟରେ ଏ ବିଷୟରେ ବର୍ଣ୍ଣନା କରାଯାଇଛି ଯେ ସୁତ ଆସି ସୁତରୁ ସୁତମୁନିଙ୍କ ଠାରୁ କଥା ଶ୍ରବଣ କରି ପରୀକ୍ଷିତ ମହାରାଜଙ୍କ କଥା, ଯେତେବେଳେ ପରୀକ୍ଷିତ ମହାରାଜ ଯେତେବେଳେ ଯାଉଛନ୍ତି ରାଜ୍ୟଶାସନ କରୁଛନ୍ତି ବିଭିନ୍ନ ସ୍ଥାନରେ, ଯୁଆଡ଼େ ଯାଉଛନ୍ତି ସିଆଡ଼େ ସବୁ ଲୋକମାନେ ତାଙ୍କର ପ୍ରଜାମାନେ ଭଗବାନ କୃଷ୍ଣଙ୍କର ଗୁଣଗାନ କରୁଛନ୍ତି, କିଭଳି ଭାବରେ ଭଗବାନ ପାଣ୍ଡବମାନଙ୍କ ସହିତ କିଭଳି ତାଙ୍କର ସେବା ସବୁ କରୁଥିଲେ, ଏ କଥାକୁ ସେମାନେ ସବୁ ଚାରିଆଡ଼େ ବର୍ଣ୍ଣନା କରୁଛନ୍ତି। କେତେବେଳେ ନୃତ୍ୟ ମାଧ୍ୟମରେ, କେତେବେଳେ ସଙ୍ଗୀତ ମାଧ୍ୟମରେ, କେତେବେଳେ ନାଟକ ମାଧ୍ୟମରେ, ଏଇଭଳି ଭାବରେ ସେମାନେ ଭଗବାନଙ୍କ ଲୀଳାକୁ ଦେଖାଉଛନ୍ତି ରାଜା ପରୀକ୍ଷିତ ମହାରାଜଙ୍କୁ। ତେଣୁ ଭାଗବତମ ପ୍ରଥମ ସ୍କନ୍ଧ 16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେମାନେ କହୁଛନ୍ତି ଯେ ସାରଥ୍ୟ ପାରିଷଦ ସେବନଂ ସୌଖ୍ୟ ଦୌତ୍ୟ, ସାରଥ୍ୟ ପାରିଷଦ ସେବନଂ ସୌଖ୍ୟ ଦୌତ୍ୟ, ବିରାସନାନୁଗମନଂ ସ୍ତବନ ପ୍ରଣାମାନ, ସ୍ନିଗ୍ଧେଷୁ ପାଣ୍ଡୁଷୁ ଜଗତ ପ୍ରଣତିଂ ଚ ବିଷ୍ଣୁ, ଭକ୍ତିଂ କରୋତି ନୃପଦୀ ଚରଣାରବିନ୍ଦେ। ହେ ନୃପଦୀ, ହେ ରାଜା ପରୀକ୍ଷିତ ମହାରାଜ, ଆପଣଙ୍କର ଯେଉଁ ପିତାମହମାନେ ପାଣ୍ଡବମାନେ ସେମାନେ ଭଗବାନ ତାଙ୍କର କିଭଳି ସେବା କରୁଥିଲେ ରାଜା ପରୀକ୍ଷିତ ମହାରାଜ, ଏ ସେମାନେ କେତେବେଳେ ଭଗବାନ ତାଙ୍କର ସାରଥି ହିସାବରେ କାର୍ଯ୍ୟ କରୁଛନ୍ତି। ଆପଣଙ୍କ ପିତାମହ ଅର୍ଜୁନଙ୍କର ଯେଉଁ ମହାଭାରତ ଯୁଦ୍ଧ ହୋଇଥିଲା ସେ ଯୁଦ୍ଧରେ ଭଗବାନ ସାରଥୀ ଭାବରେ କାର୍ଯ୍ୟ କରିଥିଲେ, ଡ୍ରାଇଭର କାର୍ଯ୍ୟ ସେ କରିଥିଲେ ସାରଥୀ, ଯଦିଓ ସେ ଭଗବାନ, ତାଙ୍କର ସାରଥୀ ହେବାର କ'ଣ ଆବଶ୍ୟକତା ଥିଲା, କିନ୍ତୁ ତାଙ୍କର ଭକ୍ତମାନଙ୍କୁ ସେ ଏତେ ଆନନ୍ଦ ପ୍ରାପ୍ତ ଯେତେ ତାଙ୍କୁ ଭଲ ପାଆନ୍ତି, ତାଙ୍କର ଯେକୌଣସି କାର୍ଯ୍ୟ କରିବା ପାଇଁ ମଧ୍ୟ ସେ ପଶ୍ଚାତପଦ ହୁଅନ୍ତି ନାହିଁ। ତେଣୁ ଏମିତିକି ଭଗବାନ ନିଜେ ଅର୍ଜୁନଙ୍କର ସାରଥୀ ହିସାବରେ କାର୍ଯ୍ୟ କରିଥିଲେ। ମହାଭାରତ ଯୁଦ୍ଧରେ ଅର୍ଜୁନ କହୁଛନ୍ତି, ଏ ଅଚ୍ୟୁତ ସେନୋର ଉଭୟର ମଧ୍ୟ ରଥମ ସ୍ଥାପ ଅଚ୍ୟୁତ, ଦୁଇ ସେନା ଯେଉଁ ରହିଛନ୍ତି, ଗୋଟେ ପକ୍ଷରେ କୌରବ ସେନା ରହିଛନ୍ତି, ଗୋଟେ ପକ୍ଷରେ ପାଣ୍ଡବ ସେନା ରହିଛନ୍ତି, ଯେତେବେଳେ ଶଙ୍ଖନାଦ ହେଇସାରିଛି ସେତେବେଳେ ଅର୍ଜୁନ କହୁଛନ୍ତି, ହେ ଅଚ୍ୟୁତ, ହେ ଅଚ୍ୟୁତ କହିବାର ଉଦ୍ଦେଶ୍ୟ ହେଉଛି ମୁଁ ଜାଣିଛି ଆପଣ ଭଗବାନ, କିନ୍ତୁ ତଥାପି ଆପଣ ମୋର ସାରଥୀ ହିସାବରେ କାର୍ଯ୍ୟ କରୁଛନ୍ତି, ଆଦ୍ୱାରା ଆପଣଙ୍କର କୌଣସି ପତନ ହେଉନାହିଁ। ହେ ଅଚ୍ୟୁତ ସେନୋର ଉଭୟର ମଧ୍ୟ ରଥମ ତା ପାଇଁ ଅଚ୍ୟୁତ, ଏହି ସେନା ଦୁଇ ସେନାଙ୍କ ମଧ୍ୟରେ ଆମର ରଥକୁ ସ୍ଥାପନ କରନ୍ତୁ। ଯାବନ ଏଥା ନିରୀକ୍ଷୟଂ, କେହି ମୁଁ କାହା ସହିତ ଯୁଦ୍ଧ କରିବି, ଯେମିତି ଆପଣ କ୍ରିକେଟ ଖେଳ ହେଉଛି, କ୍ରିକେଟରେ ଟସ୍ ଜିତିଲା ପରେ ଜଣେ ଯେତେବେଳେ କହୁଛି ମୁଁ ବ୍ୟାଟିଂ କରିବି, ତେଣୁ ସେ ବ୍ୟାଟିଂ ଯେତେବେଳେ କରୁଛି ଆର ପ୍ରତିପକ୍ଷ ଯେଉଁ ରହିଛନ୍ତି ଆର ଯିଏ ବୋଲିଂ କରିବେ, ବ୍ୟାଟିଂ ବୋଲିଂ ଏଇଟା ତ ନା କ'ଣ, ଜଣେ ବ୍ୟାଟିଂ କରିବ ଜଣେ ବୋଲିଂ, ହଁ ଯେଉଁମାନେ ବୋଲିଂ କରିବେ ସେମାନେ କହିବେ, ଯେଉଁ ବିଶେଷ ଭାବରେ ଯେଉଁମାନେ ବୋଲିଂ କରିବେ ସେମାନେ କହିବେ, ଏଇ ତୁମେ ଏଠି ରୁହ ସେଠି ରୁହ, ବିଭିନ୍ନ ପୋଜିସନ ସବୁ ଦେଖେଇଦେବେ, ଏଇ ପୋଜିସନ ରହିଲେ ସେ ବ୍ୟାଟିଂ କରିବ ଯେତେବେଳେ, ଏ ବୋଲିଂ କରିବ ଯେତେବେଳେ ତାକୁ ଆଉଟ୍ କରିଦେବ, ଏଇଭଳି ଭାବରେ କ୍ରିକେଟ ଖେଳ ହେଉଛି। ତେଣୁ ଅର୍ଜୁନ ମଧ୍ୟ ଚିନ୍ତା କରୁଛନ୍ତି, ଯେତେବେଳେ ମୁଁ ମୋର ବର୍ତ୍ତମାନ ଯୁଦ୍ଧ କରିବି, ମୋର ସୈନ୍ୟମାନଙ୍କୁ କିଭଳି ସ୍ଥାପନ କରିବି ଯାହାଦ୍ୱାରା କି ମୁଁ କୌରବ ସୈନ୍ୟମାନଙ୍କୁ ବିଜୟ ଲାଭ କରିବି କୌରବ ସୈନ୍ୟମାନଙ୍କ ଉପରେ, ତେଣୁ ସେ କହୁଛନ୍ତି ମୁଁ ଦେଖିବା ପାଇଁ ଚାହୁଁଛି। ତେଣୁ ଏଠି ବର୍ଣ୍ଣନା କରାଯାଇଛି, ଅର୍ଜୁନ ଯେତେବେଳେ ଭଗବାନ ସାରଥୀ ହିସାବରେ ତାଙ୍କର କାର୍ଯ୍ୟ କରୁଛନ୍ତି, ଭଗବାନ ଖାଲି ଗୋଟିଏ ଥର କହିଦେଲେ ରଥମ ସେନୋର ଉଭୟର ମଧ୍ୟ ରଥମ ତା ପାଇଁ ମଚ, ତାପରେ ଆଉ କିଛି କଥା କହିନାହାନ୍ତି, ତାପରେ ସବୁ ଗୋଡ଼ରେ କାର୍ଯ୍ୟ ହେଲା। ଭଗବାନଙ୍କୁ ଗୋଡ଼ରେ ମାରିଦେଉଛନ୍ତି, ଏପଟେ ଚାଲ ବାଁ ଗୋଟେ ମାରିଦେଉଛନ୍ତି, ସେ ବାଁ ପଟେ ଚାଲିଲେ, ଡାଁ ଗୋଟେ ମାରିଦେଉ ସେ ଡାଁ ପଟେ ଚାଲିଲେ, ଆଉ କଥା କହିବା ପାଇଁ ସମୟ ନାହିଁ ଯୁଦ୍ଧ ସମୟରେ, ଗୋଡ଼ରେ ତାଙ୍କୁ ମାରୁଛି, ମଥାରେ ଗୋଡ଼ରେ ଇସାରା ଦେଉଛନ୍ତି ଅର୍ଜୁନ। ଏଭଳି ସାରଥୀ ଭଗବାନ ତାଙ୍କର ସେ ସାରଥୀ ହିସାବରେ କାର୍ଯ୍ୟ କରିଛନ୍ତି। ପାରିଷଦ ସେଇଭଳି ଭାବରେ ପାରିଷଦ ତାଙ୍କର ବିଭିନ୍ନ ମନ୍ତ୍ରଣା ଇତ୍ୟାଦି ସବୁ କରୁଛନ୍ତି, ସେ ସାରଥୀ ପାରିଷଦ ସେବନଂ, ଏମିତିକି ତାଙ୍କର ସେବା ମଧ୍ୟ ସେ କରିଛନ୍ତି, ବିଭିନ୍ନ ପ୍ରକାର ସେବା କରିଛନ୍ତି। ଗୋଟେ ଥରେ ଯେତେବେଳେ ପାଣ୍ଡବମାନଙ୍କ ଗୃହରେ ଭଗବାନ ରହିଛନ୍ତି, ତାଙ୍କର ଯେତେବେଳେ ରୋଷେଇ ହେଉଛି, ରୋଷେଇରେ ମଧ୍ୟ ଭଗବାନ ସାହାଯ୍ୟ କରୁଛନ୍ତି, ତା ପରିବା କାଟି ଦେଉଛନ୍ତି, ପରିବା ମାମଣିଆ କରିଦେଉଛନ୍ତି। ତାରେ ପରିବା କାଟୁଥିଲା ବେଳେ ଭଗବାନଙ୍କର ଆଙ୍ଗୁଠି କଟିଗଲା, 16,108 ରାଣୀ ଅଛନ୍ତି, ସମସ୍ତେ ବ୍ୟସ୍ତ ହେଇଯାଉଛନ୍ତି, ଏ ଆମର ସ୍ୱାମୀଙ୍କର ଆଙ୍ଗୁଠି କଟିଗଲା, କିନ୍ତୁ କ'ଣ କରିବେ କି ଚିନ୍ତା କରିପାରିନାହାନ୍ତି। କିନ୍ତୁ ଦ୍ରୌପଦୀ କ'ଣ କଲେ, ନା ଯଦିଓ ସେ ବହୁତ ବହୁତ କଷ୍ଟଲି ଶାଢ଼ୀ, ବହୁତ ମୂଲ୍ୟବାନ ଶାଢ଼ୀ ପିନ୍ଧିଥିଲେ, ପାଟ ଶାଢ଼ୀ ଗୋଟେ ପିନ୍ଧିଥିଲେ, ତଥାପି ସେ ସେଇଟାକୁ କେୟାର ନକରି, ସେଇଟାକୁ ପ୍ରତି ଖାତିର ନକରି ସେ ପାଟ ଶାଢ଼ୀକୁ ଚିରିଦେଲେ, ଚିରିକିରି ଭଗବାନଙ୍କର ଆଙ୍ଗୁଠିରେ ବାନ୍ଧି ଦେଇଥିଲେ। ଯେଉଁ ଟିକିଏ କପଡ଼ା ଖଣ୍ଡେ ବାନ୍ଧିଥିଲେ ଭଗବାନ ତାଙ୍କୁ କିଭଳି ଭାବେ ପୁରସ୍କୃତ କଲେ, ନା କୁରୁ ସଭାତଳେ ଶୁଣି ଦ୍ରୌପଦୀର ଜଣାଣ, କୁରୁ ସଭାତଳେ ଶୁଣି ଧୀର ଜଣାଣ, କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ, କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ, ଆଇ ନୀଳ ଶୈଳ ପ୍ରବଳ ମତ ବାରଣ, ପ୍ରବଳ ମତ ବାରଣ, ମୁଆରତ ନଳିନୀବ ନକୁ କର ଦଳନ, ମୁଆରତ ନଳିନୀବ ନକୁ କର ଦଳନ, ଆହେ ନୀଳ ଛୋଟିଆ କପଡ଼ା ଖଣ୍ଡେ ବାନ୍ଧି ଦେଇଥିଲେ ଦ୍ରୌପଦୀ, କିନ୍ତୁ ତାର ବଦଳରେ ଜଣେ ବିଜନେସ୍ କରୁଛି, କେତେ ଟଙ୍କା ଲାଭ ରଖୁଛି, 10%, 20%, 100%, 200%, ଇଏ 1,000,000% ହେଇଗଲା ଭଗବାନ ଯେଉଁ ଲାଭ ଦେଲେ। ଛୋଟିଆ କପଡ଼ା ଖଣ୍ଡେ ବାନ୍ଧି ଦେଇଥିଲେ ମା ଦ୍ରୌପଦୀ ମହାରାଣୀ, ତେଣୁ ତାଙ୍କ ବଦଳରେ ଭଗବାନ ଯେଉଁ କୋଟି ବସ୍ତ୍ର ପ୍ରଦାନ କରିଥିଲେ, ଏଇ ହେଉଛି ଭଗବାନଙ୍କର ପ୍ରଧାନ୍ୟତା, ଇଏ ହେଉଛି ଭଗବାନଙ୍କର ମହାନତା। ଆମେ ଯଦି ଅଳ୍ପ କିଛି କରିବା, ସର୍ବମପିଏଷ ଧର୍ମସ୍ୟ ତ୍ରାୟତେ ମହତୁ ଭୟାତ୍, ଭଗବାନ ଅର୍ଜୁନ କହୁଛନ୍ତି, ଅର୍ଜୁନ ତମେ ଯଦି କିଛି ମୋତେ ମୋ ପାଇଁ ଧର୍ମ ମୋ ପାଇଁ କିଛି କରିଥିବ, ସର୍ବ ଅତି ଅଳ୍ପ କିଛି କରିଥିବ, ତାହେଲେ ସେଇଟାକୁ ତମେ ତାଦ୍ୱାରା ତମେ ବହୁତ ବଡ଼ ଭୟରୁ ରକ୍ଷା ପାଇପାରିବ। ତେଣୁ ଏହିଭଳି ଭାବରେ ଭଗବାନ କେତେବେଳେ ଆପଣମାନଙ୍କର ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି, ପ୍ରଜାମାନେ ହେ ନୃପଦୀ, ହେ ମନୁଷ୍ୟମାନଙ୍କ ଭିତରେ ଶ୍ରେଷ୍ଠ ଆପଣ ହେଉଛନ୍ତି ଭଗବାନଙ୍କ ଭଳି, ହେ ନୃଦେବ ଆପଣଙ୍କର ଯେଉଁ ରହିଛନ୍ତି ପାଣ୍ଡବ ଯେଉଁମାନେ ରହିଥିଲେ ପିତାମହ ମାନେ, ଭଗବାନ ଏହିଭଳି ଭାବରେ ତାଙ୍କର ସେବା କରୁଥିଲେ, ସାରଥୀ ପାରିଷଦ ସେମାନଙ୍କୁ ସଖ୍ୟ ଦୌତ୍ୟ ଏମିତିକି ଦୂତ ହିସାବରେ ମଧ୍ୟ ଯାଇଛନ୍ତି। ଅର୍ଜୁନଙ୍କର ତ ସଖା ଥିଲେ, କେତେ ତାଙ୍କର ପରିହାସ ଥଟା ପରିହାସ ସବୁ ଚାଲିଥିଲା। ଏଇଭଳି ଭାବରେ ଏ ଗୋଟିଏ ବିହାର ଶଯ୍ୟା ସ୍ନଭୋଜନ ଏସୁ ଏକୋଥବାପ୍ୟ ତତ୍ ସମୁଖ୍ୟ ତତ୍କ୍ଷାମ, ଏଇଭଳି ଭାବରେ ବିଭିନ୍ନ ପ୍ରକାର ସଖ୍ୟ ହିସାବରେ ଅର୍ଜୁନଙ୍କ ସହିତ କେତେ ଥଟା ପରିହାସ ସବୁ କରିଛନ୍ତି। ଗୋଟିଏ ସ୍ଥାନରେ ଗୋଟିଏ ଜାଗାରେ ବସିଛନ୍ତି, ଗୋଟିଏ ସ୍ଥାନରେ ଶଯ୍ୟା ଶୟନ କରିଛନ୍ତି, ଗୋଟିଏ ସ୍ଥାନରେ ଖାଦ୍ୟ ଗ୍ରହଣ କରିଛନ୍ତି, ଏଇଭଳି ଭାବରେ ଅନେକ ସଖ୍ୟ ବା ସଖା ହିସାବରେ କାର୍ଯ୍ୟ କରିଛନ୍ତି। ଭଗବାନ ନିଜେ ତାଙ୍କର ସଖା ହିସାବରେ କାର୍ଯ୍ୟ କରିଛନ୍ତି, ଏବଂ ଏମିତିକି ଦୂତ ହିସାବରେ ମଧ୍ୟ ସେ ଯାଇକିରି ପାଣ୍ଡବମାନଙ୍କ ତରଫରୁ ଦୂତ ହିସାବରେ ଯାଇକିରି କୌରବମାନଙ୍କ ପାଖରେ ଯାଇକି କହିଥିଲେ, ଶାନ୍ତି ପ୍ରସ୍ତାବ ଦେଇଥିଲେ, କିଛି ନହେଲେ ରାଜ୍ୟ ନଦେଲେ ନାହିଁ, ଅଧା ନଦେଲେ ନାହିଁ, ଅଧା ରାଜ୍ୟ ନଦେଲେ ନାହିଁ, ପାଞ୍ଚ ଖଣ୍ଡି ଗ୍ରାମ ଦିଅ, ସେଥିରେ ସେମାନେ ସନ୍ତୁଷ୍ଟ ହେବେ। ଏଭଳି ଭାବରେ ସେ ଦୂତ କାର୍ଯ୍ୟ କରିଥିଲେ, କିନ୍ତୁ ଯେଉଁ ଦୁର୍ଯ୍ୟୋଧନ ସିଏ କହିଲା, ନା ନା, ବିନା ଯୁଦ୍ଧେ ମୁଁ ସୂଚକ୍ର ମେଦିନି ଦେବି ନାହିଁ। ଏଇଭଳି ଭାବରେ ଭଗବାନ ଆପଣଙ୍କର ବିରାସନାନୁଗମନ, ଯେତେବେଳେ ଯୁଦ୍ଧ ଚାଲିଥିଲା ମହାଭାରତ ଯୁଦ୍ଧରେ, ପାଣ୍ଡବମାନେ ଶୋଇପଡ଼ୁଥିଲେ ତାଙ୍କ ଶିବିରରେ, କିନ୍ତୁ ଭଗବାନ ଶୋଉନଥିଲେ, ସେ ବିରାସନରେ ବସୁଥିଲେ, ବିରାସନ ରାତିରେ ଜାଗ୍ରତ ହୋଇ ରହୁଥିଲେ, କାଳେ ପାଣ୍ଡବମାନଙ୍କ ଭିତରେ କିଛି ଅସୁବିଧା ହୋଇଯିବ କି, କାଳେ ବିପଦ ଆସିବ କି, ଭଗବାନ ବିରାସନରେ ଅପେକ୍ଷା କରୁଥିଲେ, ରାତ୍ରି ଯାପନ କରୁଥିଲେ। କେବଳ କେତେବେଳେ ମଧ୍ୟ ଯୁଧିଷ୍ଠିର ମହାରାଜଙ୍କୁ ସ୍ତବନ କରୁଥିଲେ, ପ୍ରଣାମ କରୁଥିଲେ, ଏବଂ ଏହିଭଳି ଭାବରେ ସ୍ନିଗ୍ଧେଷୁ ପାଣ୍ଡୁଷୁ ଜଗତ ପ୍ରଣତିଞ୍ଚ ବିଷ୍ଣୁ, ଏହିଭଳି ଭାବରେ ପାଣ୍ଡବମାନଙ୍କ ପ୍ରତି ସେମାନେ ଭଗବାନ ଏହିଭଳି ଭାବରେ ସେବା କରୁଥିଲେ, ଯେଉଁ ଭଗବାନଙ୍କୁ ଜଗତ ପ୍ରଣନ୍ତି, ଜଗତ ତାଙ୍କୁ ପ୍ରଣାମ କରନ୍ତି, ସେହି ଭଗବାନ ଆପଣଙ୍କର ପିତାମାନଙ୍କୁ ପ୍ରଣାମ କରୁଥିଲେ। ଭକ୍ତିଙ୍କର ତିନୃପତି ସ୍ତରଣାର ବିନ୍ଦେ, ଏଇଭଳି ଭାବରେ ଯେଉଁ ଭକ୍ତମାନେ ଭଗବାନ ପ୍ରତି ଭକ୍ତି କରନ୍ତି, ଭଗବାନ ମଧ୍ୟ ତାଙ୍କର ଭକ୍ତ ପ୍ରତି ଭକ୍ତି କରନ୍ତି, ଚରଣାର ବିନ୍ଦେ। ତେଣୁ ଏହି ଭଗବାନ ଏହିଭଳି ଭାବରେ ପରୀକ୍ଷିତ ମହାରାଜ ଯେତେବେଳେ ରାଜ୍ୟ ଶାସନ କରୁଥିଲେ, ଯୁଆଡ଼େ ଯାଉଥିଲେ ସିଆଡ଼େ ଠିକ୍ ଭାବରେ ଧର୍ମନୀତି ଅନୁସାରେ ରାଜ୍ୟ ଶାସନ ହେଉଥିଲା, ସେଥିପାଇଁ ତାଙ୍କ ପ୍ରଜାମାନେ ତାଙ୍କୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ତାଙ୍କୁ ଏହିଭଳି ଭାବରେ ଭଗବାନ ଲୀଳାକୁ ଦେଖାଉଥିଲେ, ଯେଉଁଥିରେ ରାଜା ପରୀକ୍ଷିତ ମହାରାଜ ବହୁତ ଆନନ୍ଦିତ ହୋଇ ତାଙ୍କ ଉପରେ ବହୁତ ଖୁସି ହୋଇ ତାଙ୍କୁ ବହୁତ ଉପହାର ସବୁ ମୂଲ୍ୟବାନ ଉପହାର ସବୁ ପ୍ରଦାନ କରୁଥିଲେ। ତେଣୁ ଏହି ସମୟରେ ଗଲାବେଳେ ଗୋଟେ ଥର ଦେଖିଲେ ଗୋଟେ ବୃଷଭକୁ, ଗୋଟେ ବୃଷଭ ଯାହାର ଚାରିପାଦରୁ ତିନିପାଦ ନଷ୍ଟ ହୋଇଯାଇଛି, ଗୋଟିଏ ପାଦ ରହିଛି, ଏବଂ ଗୋଟେ ଗାଭୀ ଯିଏକି ବହୁତ ଦୁଃଖିତ ହୋଇକି ରହୁଛି, ତାର ଚକ୍ଷୁରୁ ଅଶ୍ରୁ ନିର୍ଗତ ହେଉଛି, ଏବଂ ସେହିଭଳି ସେହି ଗୋମିଥୁନଙ୍କୁ ଗୋଟେ ଲୋକ ଗୋଟେ ରାଜା ଭଳି ବେଶ ଧାରଣ କରିଛନ୍ତି, ସେ ତାଙ୍କୁ ପ୍ରହାର କରୁଛନ୍ତି। ତେଣୁ ଏକଥା ଦେଖି ରାଜା ବହୁତ ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ ମୋ ରାଜ୍ୟରେ ପୁଣି ଏଭଳି ଗାଭୀମାନଙ୍କୁ ହତ୍ୟା କରାଯାଉଛି, ଗାଭୀମାନଙ୍କୁ ହତ୍ୟା କରା ତ ହେଉନଥିଲା ତାଙ୍କର ରାଜ୍ୟରେ, ଗାଭୀମାନଙ୍କୁ ଏବେ ଦଣ୍ଡ ଦିଆଯାଉଛି, ଗାଭୀମାନଙ୍କର ଯେଉଁ ରାଜା ଯିଏ ହେବେ, ଯିଏ ଧର୍ମ ରାଜା ଶାସନ କରିବେ, ଧର୍ମନୀତି ଅନୁସାରେ ଶାସନ କରିବେ, ଗୋରକ୍ଷା କରିବା ପାଇଁ କୁହାଯାଇଛି। ଭଗବାନ କହିଛନ୍ତି ଅର୍ଜୁନଙ୍କୁ, ଏ ଅର୍ଜୁନ ବୈଶ୍ୟର କାର୍ଯ୍ୟ କ'ଣ ନା ପ୍ରଭୁ, କ'ଣ ନା କୃଷି ଗୋରକ୍ଷା ବାଣିଜ୍ୟ ବୈଶ୍ୟ କର୍ମ ସ୍ୱଭାବଜମ, ବୈଶ୍ୟର କାର୍ଯ୍ୟ ହେଉଛି କୃଷି କରିବେ, ଗୋରକ୍ଷା କରିବେ, ଜାଣିଛ କେତେ ଲକ୍ଷ ଜୀବ ପଶୁ ଅଛନ୍ତି ନା ପ୍ରଭୁ, କେତେ ନା ତିରିଶ ଲକ୍ଷ ପଶୁ ଅଛନ୍ତି, ତିରିଶ ତ ତିରିଶ ଲକ୍ଷ ପଶୁ ଅଛନ୍ତି, କିନ୍ତୁ 29,99,999 ପଶୁମାନଙ୍କ ବିଷୟରେ ଭଗବାନ କହିନାହାନ୍ତି। ଗୋଟିଏ ପଶୁ ବିଷୟରେ କହୁଛନ୍ତି, ସେ ହେଉଛି ଗୋ ଗାଭୀ। ବୈଶ୍ୟର କାର୍ଯ୍ୟ ହେଉଛି ଗାଭୀ ଗୋ ରକ୍ଷା। ତିରିଶ ଲକ୍ଷ ପଶୁ ଭିତରେ ଗୋଟିଏ ପଶୁ କଥା ନାମ ନେଲେ ଭଗବାନ, ଏ ବୈଶ୍ୟର କାର୍ଯ୍ୟ ହେଉଛି ଗୋ ରକ୍ଷା କରିବ। ତେଣୁ ଯେ ରାଧା ହେବେ ସେ ଗୋ ରକ୍ଷାକୁ ମଧ୍ୟ ସେ ବ୍ୟବସ୍ଥା କରିବେ, ଗୋ ରକ୍ଷାର ବ୍ୟବସ୍ଥା କରିବେ। ତେଣୁ ଏ ଗୋ ରକ୍ଷା ଯେଉଁ ରହିଛି, ମୋ ରାଜ୍ୟରେ ପୁଣି ଗାଭୀମାନଙ୍କ ପ୍ରତି ବିପଦ ଆସୁଛି, ଗାଭୀମାନଙ୍କୁ ଅତ୍ୟାଚାର କରାଯାଉଛି, ଏକଥା ଦେଖିକିରି ପରୀକ୍ଷିତ ମହାରାଜ ସାଙ୍ଗେ ସାଙ୍ଗେ ଖଡ଼ଗ ଉତ୍ତୋଳନ କଲେ ସେ ନୃପରୂପକ ରାଜା ରୂପକ ବ୍ୟକ୍ତିକୁ ହତ୍ୟା କରିବା ପାଇଁ। କିନ୍ତୁ ସାଙ୍ଗେ ସାଙ୍ଗେ ସେ ବ୍ୟକ୍ତି ଜଣକ ସେ ରାଜାଙ୍କର ଶରଣ ଗ୍ରହଣ କଲେ, ଶରଣ ଗ୍ରହଣ କଲେ ଯେ କ୍ଷତ୍ରିୟ ଯିଏ ସେ ଶରଣ ଦେବେ, ତା ଶରଣ ଯିଏ ଆସିବ ତାକୁ ସୁରକ୍ଷା ଦେବେ। ତେଣୁ ପରୀକ୍ଷିତ ମହାରାଜ ପଚାରିଲେ, ତୁମେ କିଏ ଏଭଳି ଭାବରେ କାହିଁ କାର୍ଯ୍ୟ କରୁଛ, ଏଇଟା ନିନ୍ଦନୀୟ କାର୍ଯ୍ୟ, ଏ ଅଧର୍ମ କାର୍ଯ୍ୟ ତୁମେ କାହିଁ କରୁଛ? ନା ପ୍ରଭୁ, ମୁଁ ହେଉଛି କଳି। ମା ଭଗବାନ ଥିବା ସମୟ ପର୍ଯ୍ୟନ୍ତ, ଭଗବାନ କୃଷ୍ଣ ଥିବା ପର୍ଯ୍ୟନ୍ତ ଯଦିଓ ମୋର ସମୟ ଆସିଯାଇଥିଲା, କିନ୍ତୁ ମୁଁ ପ୍ରବେଶ କରିପାରୁନଥିଲି, କିନ୍ତୁ ବର୍ତ୍ତମାନ ମୁଁ ପ୍ରବେଶ କରିବା ପାଇଁ ଚାହୁଁଛି, ମୋତେ ଅନୁମତି ଦିଅନ୍ତୁ, କାରଣ ମୋର ସମୟ ଆସିଗଲା, ବର୍ଷା ଦିନ ଆସିଗଲା, ବର୍ଷା ହେବ, ଆଉ ମୋତେ ବନ୍ଦ କରିବେ କି? ବର୍ଷାକୁ ଆପଣ ବନ୍ଦ କରିପାରିବେ କି? ତେଣୁ ମୋର ବର୍ତ୍ତମାନ ସମୟ ଆସିଯାଇଛି, ଦ୍ୱାପର ଯୁଗ ଚାଲିଯାଇଛି, ମୁଁ ବର୍ତ୍ତମାନ କଳି, ମୁଁ ହେଉଛି କଳି ରୂପକ, ହେଉଛି ମୁଁ ହେଉଛି କଳିର ମୂର୍ତ୍ତିମନ୍ତ ଅବତାର, ମୋତେ ସ୍ଥାନ ଦିଅନ୍ତୁ, ମୋର ଯୁଗ ଆରମ୍ଭ ହୋଇଗଲା, 4,32,000 ବର୍ଷ ଚାଲିବ, ମୁଁ ବର୍ତ୍ତମାନ ଶାସନ କରିବି, କଳିର ଶାସନ ହେବ। ଜୟ ଶ୍ରୀ ରାଧା ମଦନ ମୋହନ ଜୀଉ କି ଜୟ। ତେଣୁ ପରୀକ୍ଷିତ ମହାରାଜ ଚିନ୍ତା କଲେ, କହିଲେ ଏ କଳିର ସବୁ ପ୍ରକାର ଦୋଷ ରହିଛି, କଳିର ଦୋଷ ନିଜେ ରାଧନ, କଳିର ଦୋଷ ଯଦି ଦେଖିବା ସମୁଦ୍ର ଭଳି ଦୋଷ ରହିଛି, କିନ୍ତୁ ପରୀକ୍ଷିତ ମହାରାଜ ସେ କି ଜଣାଉଛନ୍ତି, ସାର ଗାଈ ବ୍ୟକ୍ତି, ସାରମୟ ସାର ଭୃତ ନାନୁଦେଷ୍ଟି କଳିଙ୍ଗ ସମ୍ରାଟ। ସାରମୀ ସୁତ ଗୋସ୍ୱାମୀଙ୍କୁ ସ୍ୱର୍ଣ୍ଣଗାଦି ଋଷି ପଚାରୁଛନ୍ତି, ହେ ପ୍ରଭୁ, ହେ ସୁତ ଗୋସ୍ୱାମୀ, ପରୀକ୍ଷିତ ମହାରାଜ କାହିଁକି ଦେଲେ କଳିକୁ ସ୍ଥାନ ଦେଲେ? କଳି ତ ସବୁ ପ୍ରକାର ଅଧର୍ମର ସ୍ଥାନ ରହିଛି କଳିରେ, କଳିର କଳିକୁ ତାକୁ ହତ୍ୟା କାହିଁ କରିଦେଲେନି, ତାଙ୍କୁ କାହିଁକି ସ୍ଥାନ ଦେଲେ? ନା ଏ ସ୍ୱର୍ଣ୍ଣଗାଦି ଋଷିମାନେ, ପରୀକ୍ଷିତ ମହାରାଜ ସେ ଜଣେ ସାର ସାରଙ୍ଗ ମହୁମାଛି ଭଳି, ମହୁମାଛିର ଗୁଣ କ'ଣ ନା ସବୁଠୁ ଯେଉଁ ରହିଛି ମହୁକୁ ସଂଗ୍ରହ କରିବ, ଅଳ୍ପ ଅଳ୍ପ ମହୁକୁ ମଧ୍ୟ ସେ ସଂଗ୍ରହ କରିବେ। ତେଣୁ ପରୀକ୍ଷିତ ମହାରାଜ କଳିକୁ ଦ୍ୱେଷ କଲେ ନାହିଁ, ନାନୁ ଦ୍ୱେଷ୍ଟି କଳିଙ୍ଗ ସମ୍ରାଟ, ସାରଙ୍ଗ ଇବ ସାରଙ୍ଗ, ଯେମିତି ସାରଙ୍ଗ ମହୁମାଛି ଯେଉଁ ସାଧା ମାଛି, ଅନ୍ୟ ମାଛି ସାଧାରଣ ମାଛିମାନେ ଆଉ ମହୁମାଛି ଭିତରେ ତଫାତ୍ କ'ଣ ନା, ଅନ୍ୟ ମାଛିମାନେ ସବୁ ଘୃଣ୍ୟ ସ୍ଥାନରେ ବସିବେ, କିନ୍ତୁ ମହୁମାଛି ସେଠି ବସିବ ନାହିଁ, ମହୁମାଛି ଫୁଲରେ ବସିବ, ସେଠୁ ଫୁଲ ସଂଗ୍ରହ କରିବ। ସେହିଭଳି ଭାବରେ ପରୀକ୍ଷିତ ମହାରାଜ ଜଣେ ସାର ଗାଈ ବ୍ୟକ୍ତି, ସେ ସାରକୁ ଗ୍ରହଣ କଲେ, କଳିର ଯେତେ ଦୋଷ ଅଛି, ବହୁତ ପ୍ରକାର ଦୋଷ ଅଛି, ସମୁଦ୍ର ପରିମାଣ ଦୋଷ ଅଛି, କିନ୍ତୁ ଗୋଟିଏ ବଢ଼ିଆ ଗୁଣ ରହିଛି। ଯେଭଳି ଭାବରେ ଜଣେ ରାଜା ଅନେକ ଶତ୍ରୁ ଥିଲେ ମଧ୍ୟ, ଅନେକ ସୈନ୍ୟ ଦସ୍ୟୁ ଥିଲେ ମଧ୍ୟ, ତାଙ୍କୁ ଜଣେ ରାଜା ହେଇକି ସମସ୍ତଙ୍କୁ ହତ୍ୟା କରିଦେଇପାରିବେ, ସେହିଭଳି ଭାବରେ କଳିର ଯେଉଁ ଦୋଷ ରହିଛି, ସମୁଦ୍ର ପରିମାଣ ଦୋଷ ଥିଲେ ମଧ୍ୟ ଗୋଟିଏ ଭଲ ଗୁଣ ଅଛି। ସୁତ ଗୋସ୍ୱାମୀ ଯେତେବେଳେ କହୁଛନ୍ତି କଥା, ସ୍ୱର୍ଣ୍ଣଗାଦି ଋଷିମାନେ ପଚାରୁଛନ୍ତି, ପ୍ରଭୁ କ'ଣ ସେ ଗୁଣଟା? ନା କୀର୍ତ୍ତନା ଦେବ କୃଷ୍ଣସ୍ୟ, ଭଗବାନଙ୍କ ନାମ କୀର୍ତ୍ତନରେ ସବୁକିଛି ଦୋଷ ସବୁ ଚାଲିଯିବ, ସବୁ ଦୋଷ ନଷ୍ଟ ହୋଇଯିବ। କୀର୍ତ୍ତନା ଦେବ କୃଷ୍ଣ ମୁକ୍ତ ସଂଗ ପରମ ବଜେ, ତାହେଲେ ସେମାନେ ଭଗବାନ ଧାମକୁ ଯିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଏବଂ କଳିରେ ମଧ୍ୟ ଆଉ ଗୋଟେ ଭଲ ଗୁଣ ଅଛି, ସେଇଟା ପରୀକ୍ଷିତ ମହାରାଜ ଚିନ୍ତା କଲେ, କହିଲେ କଳିର ଗୋଟେ ଭଲ ଗୁଣ ଅଛି, କ'ଣ ସେ ଗୁଣଟା? ନା ଇତରାଣୀ କ'ଣ ନା ସେଇଟା ଯେଉଁ ରହିଛି ପୁଣ୍ୟ କାର୍ଯ୍ୟ ସବୁ ରହିଛି, ପୁଣ୍ୟ କାମ ଯାହା ସବୁ ରହିଛି ସେ କାମଟା ଆସୁ କୁଶଳାନି ଆସୁ ସିଦ୍ଧାନ୍ତି। ପୁଣ୍ୟ କାର୍ଯ୍ୟ ସବୁ ରହିଛି କଳି ଯୁଗରେ, ଆମର ଦୁଇ ପ୍ରକାର କାର୍ଯ୍ୟ ରହିଛି, ଗୋଟେ ପୁଣ୍ୟ କାର୍ଯ୍ୟ, ଗୋଟେ ହେଉଛି ପାପ କାର୍ଯ୍ୟ। ତେଣୁ ପୁଣ୍ୟ କାର୍ଯ୍ୟ ଯେଉଁ ରହିଛି, କୁଶଳ କାର୍ଯ୍ୟ ସବୁ ରହିଛି, ଏଇଟାକୁ ଆସୁ ସିଦ୍ଧତି, ଖୁବ୍ ଶୀଘ୍ର ସେଇଟା ଫଳପ୍ରଦ ହେଇଯିବ। ଏଭଳି କି ସଂକଳ୍ପ ମାତ୍ରକେ ତାର ଫଳ ପାଇଯିବେ, ପୁଣ୍ୟ କାର୍ଯ୍ୟର ଫଳ ପାଇଯିବେ। କିନ୍ତୁ ନେତରାଣୀ କୃତାଣି ଯତ୍, ଇତର କାର୍ଯ୍ୟ ଯେଉଁ ପାପ କାର୍ଯ୍ୟ ସବୁ ରହିଛି, ଏଇଟାକୁ ଚିନ୍ତା କରିଦେଲେ ତାର ଫଳ ପାଇବେ ନାହିଁ। ସେଇଟାକୁ ଶରୀର ଦ୍ୱାରା କାର୍ଯ୍ୟ କଲେ ହିଁ ସେଇଟା ଆମେ ତାର ଫଳ ପାଇବା। ତିନି ପ୍ରକାର ଆମେ କାର୍ଯ୍ୟ କରୁଛେ, କାୟ, ମନ ଏବଂ ବାକ୍ୟ। ମନରେ ଯେଉଁଟା ଆମେ ଚିନ୍ତା କରୁଛେ ତାଦ୍ୱାରା, ସେଥିପାଇଁ ଆମେ ଦଣ୍ଡନୀୟ ହେବାନି ଯଦି କିଛି ପାପ କାର୍ଯ୍ୟ ଚିନ୍ତା କଲେ। ତଥାପି ଭଗବାନ କହୁଛନ୍ତି ଅର୍ଜୁନ, ହେ ଅର୍ଜୁନ, ଯସ୍ତୁ ଇନ୍ଦ୍ରିୟାଣି ମନସା, ଇନ୍ଦ୍ରିୟାଣି ଯେଉଁ ଇନ୍ଦ୍ରିୟମାନଙ୍କୁ ଯେଉଁମାନେ ସଂଯମ କରୁଛନ୍ତି, ସେମାନେ ଯଦି ମନରେ ସେଇଟା ସ୍ମରଣ କରିବେ, ମିଥ୍ୟାଚାର ସୌଚ୍ଛ, ସେମାନେ ହେଉଛନ୍ତି ମିଥ୍ୟାଚାର ବ୍ୟକ୍ତି। କର୍ମେନ୍ଦ୍ରିୟାଣି ସଂଯମ୍ୟ ଯାହାସ୍ତି ମନସା ସ୍ମରଣ ଇନ୍ଦ୍ରିୟାର୍ଥମ ବିମୁଢ଼ାତ୍ମା ମିଥ୍ୟାଚାର ଶୌଚ୍ୟତେ, ସେମାନେ ହେଉଛନ୍ତି ମିଥ୍ୟାଚାରୀ ବ୍ୟକ୍ତି, ଯିଏକି ବାହାରକୁ ଦେଖିବା ପାଇଁ ଯୋଗୀ ଦେଖାଉଛନ୍ତି, ଆଖି ବନ୍ଦ କରି ବସିଛନ୍ତି, କିନ୍ତୁ ମନରେ ଚିନ୍ତା କରୁଛନ୍ତି, ବିଷୟରେ ଚିନ୍ତା କରୁଛନ୍ତି, ଉପଭୋଗ କରିବା ଚିନ୍ତା କରୁଛନ୍ତି। ଯାହାସ୍ତି ମନସା ସ୍ମରଣ, ସେମାନେ ହେଉଛନ୍ତି ମିଥ୍ୟାଚାରୀ ବ୍ୟକ୍ତି। ତେଣୁ ଅର୍ଜୁନ, ସେମାନଙ୍କୁ ସବୁବେଳେ ସତର୍କ ରହିଥିବ ସେମାନଙ୍କଠାରୁ। ତେଣୁ ଯାହା ହଉ, ମନରେ କିନ୍ତୁ ଚିନ୍ତା କଲେ, ବିଶେଷ ଭାବରେ କଳିଯୁଗରେ, ସତ୍ୟଯୁଗରେ ମନରେ ଚିନ୍ତା କରିଦେଲେ ସେଥିପାଇଁ ଫଳ ଭୋଗିବାକୁ ପଡ଼ୁଥିଲା। ରାଜା ହରିଶ୍ଚନ୍ଦ୍ର ଥିଲେ, ହରିଶ୍ଚନ୍ଦ୍ର ବିଷୟରେ ଆପଣମାନେ ଜାଣିଥିବେ, ହରିଶ୍ଚନ୍ଦ୍ର ସତ୍ୟ ସତ୍ୟବାକ୍, ସେ ସତ୍ୟବାନ, ସତ୍ୟର ପଥରୁ ବିଚ୍ୟୁତ ହେଇନାହାନ୍ତି। ଯେଉଁ ଆମର ଦେଶ ସ୍ୱାଧୀନତା ସ୍ୱାଧୀନ କରିବାରେ ଯେଉଁ ମହାତ୍ମା ଗାନ୍ଧୀ ଯେ ମୁଖ୍ୟ ଭୂମିକା ନେଇଥିଲେ, ସେ ମହାତ୍ମା ଗାନ୍ଧୀ ଥରେ ଯେତେବେଳେ ଦେଖିଲେ ଏଇ ତାଙ୍କର ନାଟକ ପରିବେଷଣ ହେଉଛି, କାହାର, ହରିଶ୍ଚନ୍ଦ୍ରଙ୍କ ନାଟକ ପରିବେଷଣ ହେଉଛି, ତେଣୁ ସେ ହରିଶ୍ଚନ୍ଦ୍ର ନାଟକ ଦର୍ଶନ କରି ସେ ତାଙ୍କର ଗୋଟେ ସଂକଳ୍ପ ଆସିଲା ଯେ ହରିଶ୍ଚନ୍ଦ୍ର ଯେଉଁଭଳି ଭାବରେ ସତ୍ୟ ରକ୍ଷା କରିଥିଲେ, ସେଭଳି ଭାବରେ ମୁଁ ମଧ୍ୟ ସତ୍ୟ ରକ୍ଷା କରିବି। ତେଣୁ ଗୋଟେ ବହି ଅଛି, ମାଇ ଏକ୍ସପେରିମେଣ୍ଟ ଉଇଥ୍ ଟ୍ରୁଥ୍, ସେ ନିଜର ତାଙ୍କର ବାୟୋଗ୍ରାଫି ବୋଲି ଲେଖିଛନ୍ତି। ସେଇଟା ମୋର ସତ୍ୟକୁ କେମିତି ମୁଁ ନିଜ ଜୀବନରେ ପାଳନ କରିଛି, ଏ ବିଷୟରେ ସେ ଗୋଟେ ବହି ବାହାରିଛି, ମାଇ ଏକ୍ସପେରିମେଣ୍ଟ ଉଇଥ୍ ଟ୍ରୁଥ୍। ମୁଁ ସେଇ ବହି ପଢ଼ିକିରି ମୁଁ ଖୋଜି ବୁଲିଲି କେଉଁଠି କେଉଁଠି ଭଗବାନଙ୍କର କୀର୍ତ୍ତନ ଚାଲିଛି, ଭଗବାନଙ୍କ ନାମ ହେଉଛି, ତାପରେ ମୁଁ ଇସ୍କନ୍ଦ ଆସିଥିଲି। ତେଣୁ ସେଇ ମହାତ୍ମା, ସେଇ ଯେଉଁ ରହିଛନ୍ତି ସତ୍ୟଯୁଗରେ, ସେ ଥିଲେ, ତାଙ୍କର କଥା ବର୍ଣ୍ଣନା କରାଯାଉଛି। ହରିଶ୍ଚନ୍ଦ୍ର ସେ ଥରେ ଶୟନ କରିଥିଲା ବେଳେ ରାତିରେ ସ୍ୱପ୍ନ ଦେଖିଯାଇଥିଲେ, ସ୍ୱପ୍ନ ମାନେ ମନରେ ସେଇଟା ଚିନ୍ତା ହେଉଛି, ତେଣୁ ସ୍ୱପ୍ନ ଦେଖିଯାଇଥିଲେ, ସେ ରାଜ୍ୟକୁ ପ୍ରଦାନ କରିଦେଇଛନ୍ତି ବିଶ୍ୱାମିତ୍ରଙ୍କୁ, ଋଷିଙ୍କୁ ପ୍ରଦାନ କରିଦେଇଛନ୍ତି, ସ୍ୱପ୍ନରେ ଦେଖିଦେଇଥିଲେ। ତା ପରଦିନ ସକାଳୁ ଆସି ବିଶ୍ୱାମିତ୍ର ହାଜର, କହିଲେ ତମେ ମୋତେ ମନରେ ଚିନ୍ତା କଲ, ତମେ ରାଜ୍ୟକୁ ମୋତେ ପ୍ରଦାନ କରିବ ବୋଲି, ଆଉ ଏପର୍ଯ୍ୟନ୍ତ ଦେଇନ କାହିଁକି। ତେଣୁ ସେ ସାଙ୍ଗେ ସାଙ୍ଗେ ବହୁତ ହସରେ, ବହୁତ ଆନନ୍ଦରେ ତାଙ୍କର ସମଗ୍ର ରାଜ୍ୟକୁ ପ୍ରଦାନ କରିଦେଲେ, ରାଜା ବିଶ୍ୱାମିତ୍ର ପ୍ରଦାନ କରିଦେଲେ। ତେଣୁ ବିଶ୍ୱାମିତ୍ର କହିଲେ, ଠିକ୍ ଅଛି, ରାଜ୍ୟ ମୋତେ ପ୍ରଦାନ କଲ, ଦାନ କରେ ଦକ୍ଷିଣା କାହିଁ। ତେଣୁ ଦକ୍ଷିଣା ଦେବା ପାଇଁ ସେ ନିଜ କହୁଛନ୍ତି, ମନ୍ତ୍ରୀଙ୍କୁ କହୁଛନ୍ତି, ଯାଅ ରାଜକୋଷରୁ ଆଣ, ଧନ ଆଣିକି ଦିଅ, ପ୍ରଦାନ କର, ନା ରାଜକୋଷ କ'ଣ ତମର କି, ସେଇଟା ମୋତେ ପ୍ରଦାନ କରିଦେଇଛ, ଆଉ ତମର କ'ଣ ରାଜକୋଷ ରହିଲା, ତମର ଅଙ୍ଗର ଯାହା ସବୁ ଧାରଣ କରିଛ, ସ୍ୱର୍ଣ୍ଣଭୂଷଣ ଇତ୍ୟାଦି, ସେସବୁ ମୋର, ତମର ପତ୍ନୀଙ୍କର ଯାହା ସବୁ ରହିଛି, ସେସବୁ ମୋର, ଯାହା ସବୁ ତମର ଧନରତ୍ନ ଅଛି ସବୁ ମୋତେ ଦେଇଦେଇଛ, ରାଜ୍ୟମାନେ ସବୁକିଛି ମୋତେ ପ୍ରଦାନ କରିଦେଇଛ। ତେଣୁ ହରିଶ୍ଚନ୍ଦ୍ର ଗଲେ, କାଶୀକୁ ଗଲେ, କାଶୀ ଯଦିଓ ପୃଥିବୀ ଭିତରେ ରହିଛି, କିନ୍ତୁ କାଶୀଟା ପୃଥିବୀର ଅଂଶ ନୁହଁ, ଇଏ ଗୋଟେ ଅଲଗା ପ୍ରକାର ସେ ରାଜ୍ୟ। ତେଣୁ ସେ କାଶୀକୁ ଯାଇକି ନିଜକୁ ବିକ୍ରି କରିଛନ୍ତି, ଜଣେ ଯେଉଁ ଶ୍ମଶାନରେ ଯେଉଁ ରହିଛନ୍ତି, ଯିଏ ନେଇଛନ୍ତି ଟୀକା ନେଇଛନ୍ତି, ତାଙ୍କ ପାଖରେ ନିଜକୁ ବିକ୍ରି କରିଦେଇଛନ୍ତି, ନିଜ ପତ୍ନୀଙ୍କୁ ମଧ୍ୟ ବିକ୍ରି କରିଦେଇଛନ୍ତି, ସେଇଥିରୁ ଯେଉଁ ଧନ ପ୍ରାପ୍ତ ହେଲେ ସେ ଧନକୁ ପ୍ରଦାନ କରିଛନ୍ତି ଦକ୍ଷିଣା ସ୍ୱରୂପ। ଏଭଳି ସତ୍ୟଭାଗ କରିଛନ୍ତି ହରିଶ୍ଚନ୍ଦ୍ର। ସେ ସମୟରେ ସତ୍ୟଯୁଗରେ କେବଳ ମନରେ ଚିନ୍ତା କରିଦେଲେ ତାର ଫଳ ପ୍ରାପ୍ତ ହେବାକୁ ପଡ଼ୁଥିଲା, କିନ୍ତୁ କଳିଯୁଗରେ ମନରେ ଜଣେ ପାପ କାର୍ଯ୍ୟ କରିଦେଲେ ତାର ଚିନ୍ତା ତାର ଫଳ ପ୍ରାପ୍ତ ହେବ ନାହିଁ, କିନ୍ତୁ ପୁଣ୍ୟ କାର୍ଯ୍ୟ ଚିନ୍ତା କରିଦେଲେ ତାର ଫଳ ପ୍ରାପ୍ତ ହେଇଯିବ ଜଣେ। ଏ କଳିଯୁଗର ଭଲ ଗୁଣ ରହିଛି। ତେଣୁ ନାଣୁ ଦୃଷ୍ଟି କଳିଙ୍ଗ ସମ୍ରାଟ ସାରଙ୍ଗ ଯିବ ସାରଭୂପ, ଯଦି ଯେଭଳି ଭାବରେ ମହୁମାଛି ସବୁ ସାର ଗ୍ରହଣ କରେ, ମହୁ ସଂଗ୍ରହ କରେ, ସେଭଳି ଭାବରେ ରାଜା ପରୀକ୍ଷିତ ମହାରାଜ କଳିକୁ ସ୍ଥାନ ଦେଲେ, କାହିଁକି ନା କଳିଯୁଗରେ ଭଲ ଗୁଣଟି ରହିଛି। କଳିଯୁଗରେ ଯେଉଁ ପୁଣ୍ୟ କାର୍ଯ୍ୟ କୁଶଳାନି ଆସୁ ସିଦ୍ଧତି, ପୁଣ୍ୟ କାର୍ଯ୍ୟ ବିଷୟରେ ମନରେ ଚିନ୍ତା କରିଦେଲେ ମଧ୍ୟ ସେ ତାର ଫଳ ପ୍ରାପ୍ତ ହେବେ, କିନ୍ତୁ ଇତରାଣୀ ବା ପାପ କାର୍ଯ୍ୟ ମନରେ ଚିନ୍ତା କରିଦେଲେ ତାର ଫଳ ପ୍ରାପ୍ତ ହେବେ ନାହିଁ। ତେଣୁକରି ସେ ତାକୁ ସ୍ଥାନ ଦେଲେ, କେଉଁ କେଉଁ ସ୍ଥାନ ନା ଦିୟୁତଂ ପାନଂ ସ୍ତ୍ରିୟଂ ସୁନା ଯତ୍ର ଅଧର୍ମ ସ୍ତୁତିର୍ବିଧା, ଏଇ ଚାରୋଟି ସ୍ଥାନ ଦେଲେ। କଳି ଯେତେବେଳେ ଶରଣ ନେଲେ ପରୀକ୍ଷିତ ମହାରାଜ କହିଲେ, ହେ କଳି ତୁମକୁ ମୁଁ ଚାରୋଟି ସ୍ଥାନ ଦେବି, ବେଶୀ ସ୍ଥାନ ଦେଇପାରିବି ନାହିଁ। ନା ପ୍ରଭୁ କେଉଁ କେଉଁ ସ୍ଥାନ ନା ଦିୟୁତଂ ଯେଉଁଠି ଦ୍ୱିତୀୟ କ୍ରୀଡ଼ା ହେଉଛି ସେଠି ମୁଁ ରହି ସେଠି ତୁମେ ରହିବ ନା ପ୍ରଭୁ ଠିକ୍ ଅଛି। ଆଉ କେଉଁଟା ନା ପାନମ ଯେତେ ନିଶା ଦେବ ରହିଛି ଚା ପାନ ବିଡ଼ି ସିଗରେଟ୍ ମଦ ଗଦି ଭାଙ୍ଗ ଇତ୍ୟାଦି ସେଠି ତୁମେ ରହିବ ଦିୟୁତଂ ପାନ। ପ୍ରଭୁ ତୃତୀୟ ସ୍ଥାନ ନା ସ୍ତ୍ରୀୟଂ ଅବୈଧ ସ୍ତ୍ରୀ ସଙ୍ଗରେ ତୁମେ ରହିବ ଯେଉଁଠି ହେଉଥିବ ସେଠି ତୁମେ ରହିବ କଳି ରହିବ। ଏବଂ ପ୍ରଭୁ ଚତୁର୍ଥ ସ୍ଥାନ କ'ଣ ନା ସେଇଟା ସୁନା, ସୁନା ଅର୍ଥ ହେଉଛି ଜୀବ ହତ୍ୟା, ସଂସ୍କୃତ ଶବ୍ଦ ସୁନା ଜୀବ ହତ୍ୟା, ଯେଉଁଠି ଜୀବ ହତ୍ୟା ହେଉଛି ସେଠି ତୁମେ ରହିବ। ନା ପ୍ରଭୁ ବହୁତ ଧନ୍ୟବାଦ କହିକି ସେ ଚାଲିଗଲେ। କିନ୍ତୁ ପରୀକ୍ଷିତ ମହାରାଜଙ୍କର ଯେଉଁ ସମଗ୍ର ପୃଥିବୀର ସେ ସମ୍ରାଟ ଥିଲେ, ସବୁଠେଇଁ ଏ ଚାରୋଟି ସ୍ଥାନକୁ ବର୍ଜନ କରାଯାଇଛି। କାରଣ ଏ ଯେଉଁ ଅଧର୍ମର ସ୍ଥାନ, ସମସ୍ତେ ପ୍ରଜାମାନେ ଧର୍ମନୀତି ଅନୁସାରେ କାର୍ଯ୍ୟ କରୁଥିଲେ, ଅଧର୍ମ କିଏ ଆଚରଣ କରୁନଥିଲେ। ତେଣୁ ପରୀକ୍ଷିତ ମହାରାଜଙ୍କୁ ପୁଣି ଆସି ପହଞ୍ଚିଗଲେ କଳି। ପରୀକ୍ଷିତ ମହାରାଜ ଦେଖିଲେ କହିଲେ, କ'ଣ କବି କଳି ତୁମେ କାହିଁ ଏଠିକି ଆସିଛ, ତୁମକୁ ସ୍ଥାନ ଦେଇଛି ଚାରିଟା ସ୍ଥାନ। ନା ପ୍ରଭୁ ସେ ସ୍ଥାନ କାହିଁ, ମୁଁ ଦେଖିଲି ସମଗ୍ର ପୃଥିବୀରେ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠି ଏ ଚାରୋଟି ସ୍ଥାନ ଆପଣ ଦେଇଛନ୍ତି ମୋତେ ରହିବି। ନା ତାହେଲେ କ'ଣ ଚାହୁଁଛ, ନା ପ୍ରଭୁ ଆଉ ଗୋଟେ ସ୍ଥାନ ଦିଅନ୍ତୁ ଯେଉଁଠି ମୁଁ ରହିପାରିବି। ନା ଠିକ୍ ଅଛି, ପୁନଶ୍ଚ ଯାଚମାନାୟଂ ଜାତ ରୂପ ମଦାତ୍ ପ୍ରଭୁ। ପ୍ରଭୁ କହିଲେ, ପରୀକ୍ଷିତ ମହାରାଜ କହିଲେ, ଠିକ୍ ଅଛି ତୁମେ ଜାତ ରୂପ ନିଅ। ଜାତ ରୂପ କହିଲେ ସୁବର୍ଣ୍ଣ। ସୁବର୍ଣ୍ଣ କାହିଁକି ଦେଲେ, ନା ସେଠି ପାଞ୍ଚଟି ଅଧର୍ମର ସ୍ଥାନ ରହିଛି। କ'ଣ କ'ଣ ନା ତତୋ ଅନୃତଂ, ଅନୃତଂ କହିଲେ ମିଥ୍ୟା ସେଠି ରହିବ, ଟଙ୍କା ପାଇଁ ସମସ୍ତେ ମିଥ୍ୟା ବ୍ୟବସ୍ଥା କହିବେ। ମଦଂ ବହୁତ ପ୍ରକାର ତାଙ୍କର ଗର୍ବ ରହିବ, ବହୁତ ଧନ ଅଛି ମାନେ ବହୁତ ଗର୍ବ ଆସିବ। ଏବଂ କାମ ବିଭିନ୍ନ ପ୍ରକାର କାମ ପୂରଣ କରିବା ପାଇଁ ସେ ପଇସାରେ ଟଙ୍କା ପଇସାରେ ନେଇକିରି ତାଙ୍କର ଇନ୍ଦ୍ରିୟ ତୃପ୍ତି କରିବେ। ତତୋ ଅନୃତଂ ମଦଂ କାମଂ ରଜୋ ବୈରଂ ଚ ପଞ୍ଚମଂ, ରଜଗୁଣ ସେଠି ରହିଛି। ଏବଂ ବୈରଂ କହିଲେ ଶତ୍ରୁତା, ଜୀବ ହତ୍ୟା ମାନେ ଶତ୍ରୁ କରିକି ତାଙ୍କୁ ଭାଇ ଭାଇକୁ ମାରିଦେଉଛନ୍ତି, ପିତା ପୁତ୍ରକୁ ମାରିଦେଉଛନ୍ତି, ଏଇଭଳି ଭାବରେ ଶତ୍ରୁତା ରହିବ। ସୁବର୍ଣ୍ଣରେ ଏଇ ପାଞ୍ଚଟି ସ୍ଥାନ ରହିଛି। ତେଣୁ ସୁତ ଗୋସ୍ୱାମୀ କହୁଛନ୍ତି ସୌନକାଦି ଋଷିଙ୍କୁ ଯେ ଅମୁନି ପଞ୍ଚ ସ୍ଥାନାନି, ଏଇ ଯେଉଁ ପାଞ୍ଚଟି ସ୍ଥାନ ଦିଆଗଲା, ଇଏ ହେଉଛି ଅଧର୍ମ ପ୍ରଭବ କଳି। ଇଏ କଳିର ସ୍ଥାନ, ଏଠି ଅଧର୍ମ ରହିଛି, କଳିର ପ୍ରଭାବ ରହିବ। ତେଣୁ ଔତ୍ତରେୟଣ ଦତ୍ତାନି ନେବସତ୍ତ ନିର୍ଦ୍ଦେଶକୁ, ଔତ୍ତରେୟଣ ଉତ୍ତରାଙ୍କ ପୁତ୍ର ଯେ ପରୀକ୍ଷିତ ମହାରାଜ ଯେତେବେଳେ ସେଇ ପାଞ୍ଚଟି ସ୍ଥାନ ଦେଲେ, ସୁବର୍ଣ୍ଣ ସ୍ଥାନଟି ଦେଲେ, ସେଇଠି ଉତ୍ତରାଣୀ ନେବସତ୍ତ ନିର୍ଦ୍ଦେଶକୁ କହିଲେ ତୁମେ ଏଇଠି ରହିବ। ତେଣୁ ସେ ସୁବର୍ଣ୍ଣରେ ରହିଲେ, କଳି ସ୍ଥାନ ପାଇଲେ, ହଁ ଏଠି ସୁବର୍ଣ୍ଣ ଅଛି ମାନେ ମୁଁ ରହିଲି। ତେଣୁ ତାପରେ ସେଇଠୁ ତାଙ୍କର ରାଜ୍ୟ ବିସ୍ତାର ଆରମ୍ଭ ହେଲା। ତେଣୁ ଅଥେତାନି ନ ସେବେ ତ, ତେଣୁକରି ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ ପାଞ୍ଚଟି ସ୍ଥାନକୁ ଗ୍ରହଣ କରିବେ ନାହିଁ। ଦିୟୁତଂ ପାନଂ ସ୍ତ୍ରୀୟଂ ସୁନା ଏବଂ ସୁବର୍ଣ୍ଣ, ଏଇ ପାଞ୍ଚଟି ସ୍ଥାନରୁ ସେମାନେ ଦୂରେଇ ରହିବେ। ବୁଭୁଷୁ ପୁରୁଷ କ୍ୱଚିତ୍, ଯେଉଁମାନେ ବୁଭୁଷୁ କହିଲେ କ'ଣ ନା ଯେଉଁମାନେ ତାଙ୍କର ମଙ୍ଗଳ ଚାହୁଁଛନ୍ତି ସେମାନେ ଏଥିରୁ ଦୂରେଇ ରହିବେ। ବୁଭୁଷୁ ବୁଭୁଷୁ ରହୁଛି ବୁଭୁଷୁ ପରି ପୁରୁଷ କ୍ୱଚିତ୍ ବିଶେଷତଃ ଧର୍ମଶୀଳ ରାଜା, ସମସ୍ତଙ୍କୁ କୁହାଯାଉଛି ଏ ପାଞ୍ଚଟି ସ୍ଥାନରୁ ଦୂରେଇ ରହିବା ପାଇଁ, କିନ୍ତୁ ବିଶେଷତଃ ଧର୍ମଶୀଳ ଯେଉଁମାନେ ଧର୍ମ ଆଚରଣ କରୁଛନ୍ତି, ଧର୍ମଶୀଳ ବ୍ୟକ୍ତି ଯେଉଁମାନେ ଦୀକ୍ଷା ଗ୍ରହଣ କଲେ, ଯେଉଁମାନେ ଭଗବାନଙ୍କର ସେବା କରୁଛନ୍ତି, ଭଗବାନ ପୂଜାପାଠ କରୁଛନ୍ତି, ଭଗବାନଙ୍କ ନାମ ନେଉଛନ୍ତି, ବିଶେଷ ଭାବରେ ସେମାନେ ଏଇ ପାଞ୍ଚଟି ସ୍ଥାନରୁ ମୁକ୍ତ ରହିବେ। ବିଶେଷତଃ ଧର୍ମଶୀଳ ଏବଂ ରାଜା, ଯିଏ ରାଜା ହେବେ ତାଙ୍କର କର୍ତ୍ତବ୍ୟ ହେଉଛି ଏଇଭଳି ଭାବରେ ସେଇ ପାଞ୍ଚଟି ସ୍ଥାନରୁ ଅଧର୍ମରୁ ମୁକ୍ତ ରହିବେ। ବିଶେଷତଃ ଧର୍ମଶୀଳ ରାଜା ଏବଂ ଲୋକପତି, ଯେଉଁମାନେ ଲୋକମାନଙ୍କର ଶ୍ରେଷ୍ଠ ଯେଉଁମାନେ ନେତା ଅଛନ୍ତି, ପଲିଟିକାଲ ଲିଡର ସବୁ ରହିଛନ୍ତି, ସେମାନେ ମଧ୍ୟ ଏ ଲୋକପତି, ସେମାନେ ଲୋକମାନଙ୍କୁ ତାଙ୍କୁ ବ୍ୟବହାର ତାଙ୍କର ନିୟନ୍ତ୍ରଣ କରୁଛନ୍ତି ବା ତାଙ୍କର ମୁଖ୍ୟ ସେ, ତେଣୁ ସେମାନେ ମଧ୍ୟ ଏଇ ପାଞ୍ଚଟି ଅଧର୍ମର ସ୍ଥାନରୁ ମୁକ୍ତ ରହିବେ, ଦୂରେଇ ରହିବେ। ଏବଂ ଗୁରୁ, ଯିଏ ଗୁରୁ ହେବେ ସିଏ ମଧ୍ୟ ଏଇ ପାଞ୍ଚଟି ସ୍ଥାନରୁ ଦୂରେଇ ରହିବେ। ତେଣୁ ମରିଚିମାନେ ମରିଚିଆ ଦେବୀ ସେମାନେ କହୁଛନ୍ତି, ହେ ପ୍ରଭୁ, ହେ ପିତା, ହେ ଜଗତ୍ ଗୁରୁ, ଆପଣ ଏଇ ପାଞ୍ଚଟି ସ୍ଥାନରୁ ଦୂରେଇ ରହିବା କଥା। ଆପଣ ଏଇ ଅବୈଧ ସ୍ତ୍ରୀ ସଂଘ ଯେଉଁ ରହିଛି ଏଇଟାର ପାଇଁ କେମିତି ଧାବମାନ ହେଉଛନ୍ତି। ତେଣୁ ଏଇଭଳି ଭାବରେ ମରିଚି ଯେତେବେଳେ ବ୍ରହ୍ମାଙ୍କୁ ସବୁ ପ୍ରାର୍ଥନା କରୁଛନ୍ତି ମରିଚି ଆଦି ସେମାନେ, ସେ ଏଇଭଳି ଭାବରେ କହୁଛନ୍ତି ଯେ ତେଜିଅ ସାମ ଅପି ଏ ଦାନ ନ ସୁଶୋକ୍ୟ ଜଗଦ୍ଗୁରୁ। ଏ ଜଗଦ୍ଗୁରୁ, ଆପଣ ଜଗତର ଗୁରୁ, ଗୁରୁ ଯିଏ ସେ ଗୁରୁ କିଏ? ପଞ୍ଚମ ଭାଗବତ ପଞ୍ଚମ ସ୍କନ୍ଧରେ ରାଜା ଭଗବାନଙ୍କର ଯିଏ ଜଣେ ଅବତାର ଋଷଭଦେବ, ତାଙ୍କୁ ମଧ୍ୟ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଜଣେ ଅବତାର ହିସାବରେ ଗଣନା କରାଯାଇଛି। ଋଷଭଦେବ ସେ କହୁଛନ୍ତି ତାଙ୍କର ପୁତ୍ର 100 ପୁତ୍ର ଅଛନ୍ତି, ତାଙ୍କର ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଭରତ ମହାରାଜ। ସେ କହୁଛନ୍ତି ହେ ଭରତ ଏବଂ ପୁତ୍ରମାନେ, ପ୍ରକୃତରେ ଯେଉଁ କହିଛନ୍ତି ଗୁରୁ ନ ସତ୍ସାତ୍, ସ୍ୱଜନ ନ ସତ୍ସାତ୍, ଦୈବ ନ ସତ୍ସାତ୍, ପତି ନ ସତ୍ସାତ୍, ପିତା ନ ସତ୍ସାତ୍, ଜନନୀ ନ ସତ୍ସାତ୍, ଜହନ ମୋଚେ ସମୁପେତ ମୃତ୍ୟୁ ମୃତ୍ୟୁ। ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏକଥା କହୁଛନ୍ତି କିଏ? ଋଷଭଦେବ କହୁଛନ୍ତି ତାଙ୍କର ପୁତ୍ରମାନଙ୍କୁ, ଏ ପୁତ୍ରମାନେ ପ୍ରକୃତରେ ଗୁରୁର ପ୍ରକୃତ ଏଇସବୁ ସଂଜ୍ଞା କ'ଣ ତୁମେ ଜାଣ? ଗୁରୁ କିଏ, ସ୍ୱଜନ କିଏ, ଆମର ନିଜ ଜନ କିଏ, ଆମର ବନ୍ଧୁ କିଏ, ଆମର ଦେବତା କିଏ, ଏବଂ ପିତା ଆମର ପ୍ରକୃତ ପିତା କିଏ, ପ୍ରକୃତ ଜନନୀ କିଏ, ପ୍ରକୃତ ଦେବତା କିଏ, ଏବଂ ପ୍ରକୃତ ପତି କିଏ? ଏକଥା ଯେଉଁ କହୁଛନ୍ତି ଭରତ ମହାରାଜ ପଚାରୁଛନ୍ତି ପ୍ରଭୁ ପିତାଜୀ କିଏ ସବୁ ପ୍ରକୃତ କିଏ ପଦବାଚ୍ୟ ହେବେ? ନା ଗୁରୁ ନ ସତ୍ସାତ୍, ସିଏ ଗୁରୁ ନୁହନ୍ତି। ଗୁରୁ ନ ସତ୍ସାତ୍, ସ୍ୱଜନ ନ ସତ୍ସାତ୍, ସେମାନେ ପ୍ରକୃତରେ ଆମର ସ୍ୱଜନ ନୁହନ୍ତି। ପିତା ନ ସତ୍ସାତ୍, ସେମାନେ ପ୍ରକୃତରେ ଆମର ପିତା ନୁହନ୍ତି। ଜନନୀ ନ ସତ୍ସାତ୍, ସେମାନେ ଆମର ଜନନୀ ବା ମା ନୁହନ୍ତି। ଦୈବ ନ ସତ୍ସାତ୍, ସେମାନେ ପ୍ରକୃତରେ ଆମ ଦେବତା ନୁହନ୍ତି। ଏବଂ ପତି ନ ସତ୍ସାତ୍, ସେମାନେ ମଧ୍ୟ ଆମର ପ୍ରକୃତ ପତି ନୁହନ୍ତି। ତେଣୁ ଭରତ ମହାରାଜ ପଚାରୁଛନ୍ତି ପିତାଜୀ କେଉଁମାନେ ସେମାନେ? ନା ଜନ ମୋଚେ ସମୁପେତ ମୃତ୍ୟୁ, ଯିଏ ତାଙ୍କର ଅଧୀନସ୍ଥ ବ୍ୟକ୍ତିମାନଙ୍କୁ ଆସନ ମୃତ୍ୟୁ ମୁଖରୁ ରକ୍ଷା ନ କରିପାରେ ତାହେଲେ ସେମାନେ ସେହି ପଦବାଚ୍ୟ ହେବେ ନାହିଁ। ଗୁରୁ ନ ସତ୍ସାତ୍, ଶୁକ୍ରାଚାର୍ଯ୍ୟ ଗୁରୁ ଥିଲେ, ବଳି ମହାରାଜଙ୍କର ଗୁରୁ ଥିଲେ। ବଳି ମହାରାଜ ଯେତେବେଳେ ଦେବତାମାନଙ୍କ ସହିତ ଯୁଦ୍ଧ କରୁଥିଲେ ସେତେବେଳେ ସେ ମୃତ୍ୟୁବରଣ କରିଯାଇଥିଲେ। ସମୁଦ୍ର ମନ୍ଥନ ପରେ ବଳି ମହାରାଜ ଯେତେବେଳେ ଅସୁରମାନେ ଦେବତାମାନଙ୍କ ସହିତ ଯୁଦ୍ଧ କଲେ ବଳି ମହାରାଜ ସେଥିରେ ମୃତ୍ୟୁବରଣ କଲେ, କିନ୍ତୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ପ୍ରଦାନ କରି ତାଙ୍କୁ ଜୀବନ ଦେଇଦେଲେ, ପୁଣି ଜୀବିତ କରିଦେଲେ, ଏବଂ ଏତେ ଶକ୍ତି ପ୍ରଦାନ କଲେ ଯେ ସେ ପୁଣି ଆକ୍ରମଣ କରି ସ୍ୱର୍ଗଲୋକକୁ ଆକ୍ରମଣ କରି ଦେବତାମାନଙ୍କୁ ବିତାଡ଼ିତ କରିଦେଲେ, ସ୍ୱର୍ଗ ଅଧିକାର କରିନେଲେ, ସ୍ୱର୍ଗରାଜ୍ୟ ଅଧିକାର କରିନେଲେ। କିନ୍ତୁ ଦେବତାମାନଙ୍କର ମା ଅଦିତି ସିଏ ଦେଖିଲେ ଏଇ ଅସୁରମାନେ ସେମାନେ ବର୍ତ୍ତମାନ ଆମର ଏଇ ସ୍ୱର୍ଗଲୋକକୁ ଆକ୍ରମଣ କରି ଅଧିକାର କରିନେଇଯାଇଛନ୍ତି, ତାଙ୍କର ପୁତ୍ରମାନେ ସବୁ ଛଦ୍ମବେଶରେ ବୁଲୁଛନ୍ତି, ଘର ଠିକଣା ନାହିଁ, ବୁଲି ବୁଲିକି ରହୁଛନ୍ତି, ଲୁଚିକି ରହୁଛନ୍ତି, ଲୁଚି ଛପିକି ରହୁଛନ୍ତି। ତେଣୁ ତାଙ୍କର ସ୍ୱାମୀ କଶ୍ୟପ ଏଇ ଯେଉଁ ମରିଚି ଯେଉଁ ଆଜି କଥା କହୁଛନ୍ତି ବ୍ରହ୍ମାଙ୍କୁ ନିବର୍ତ୍ତନ କରୁଛନ୍ତି, ତାଙ୍କର ପୁତ୍ର ଯେ କଶ୍ୟପ, ତେଣୁ ସେଇ ମରିଚିଙ୍କର ପୁତ୍ର କଶ୍ୟପ, ସେ କଶ୍ୟପ ହେଉଛନ୍ତି ଅଦିତିଙ୍କର ସ୍ୱାମୀ। ତେଣୁ ଅଦିତି ଯେତେବେଳେ ତାଙ୍କୁ ନିବେଦନ କଲେ, କଶ୍ୟପ କହିଲେ ଠିକ୍ ଅଛି ତୁମେ ପୟବ୍ରତ କର, ପୟବ୍ରତ ପୟରେ ବା କ୍ଷୀରରେ ଗୋଟେ ବ୍ରତ କର, କ୍ଷୀର ଦ୍ୱାରା ଭଗବାନଙ୍କୁ ସେବା କରିବ, 12 ଦିନ 12 ଦିନ ଧରିକି ଏଇ ସେବାଟି କରିବ, 12 ଦିନ ଧରି ପୟବ୍ରତଟି କରିବ, ଯାହାଫଳରେ କି ଭଗବାନ ତୁମ ଉପରେ ସନ୍ତୁଷ୍ଟ ହେବେ। ତେଣୁ ଅଦିତି ଯେଉଁ ପୟବ୍ରତ କରିଥିଲେ ଭଗବାନ ବାମନ ରୂପରେ ଆସିଥିଲେ, ତେଣୁ ବାମନ ରୂପରେ ଆସି ଯେତେବେଳେ ଯାଇଛନ୍ତି ବଳିଙ୍କ ପାଖକୁ ଭିକ୍ଷା କରି, ଏ ତ୍ରିଲୋକର ସମ୍ରାଟ ହୋଇଯାଇଥିଲେ ବଳି ମହାରାଜ, ତେଣୁ ଭିକ୍ଷା କରି ପୁଣି ସେ ତାଠୁ ନେଇ ତାଙ୍କଠୁ ନେଇ ବଳିଙ୍କଠୁ ନେଇ ତାଙ୍କର ପୁତ୍ର ଇନ୍ଦ୍ରଙ୍କୁ ପ୍ରଦାନ କରିବେ, ଏବଂ ତାଙ୍କର ନିଜ ଭାଇ ମଧ୍ୟ ବାମନଙ୍କର ବଡ଼ ଭାଇ ହେବେ ଇନ୍ଦ୍ର, ଆଉ ଅଦିତିଙ୍କର ପୁତ୍ର ଇଏ 12 ପୁତ୍ର ହେଉଛନ୍ତି ବାମନ ଦେବ। ତେଣୁ ସେ ଯେତେବେଳେ ଯାଇ ପହଞ୍ଚନ୍ତି, ଭିକ୍ଷା କରୁଛନ୍ତି ଗୋଟେ ବାମନ ବେଶରେ, ଭିକ୍ଷୁକ ବେଶରେ ଆସି ପହଞ୍ଚନ୍ତି, ଭବଂ ଭିକ୍ଷାମ ଦେଇ କହୁଛନ୍ତି। ଏକଥା ଦେଖି ଯେଉଁ ରହିଛନ୍ତି ବଳି ମହାରାଜ, ସେ ତାଙ୍କର ସୌନ୍ଦର୍ଯ୍ୟ ଦେଖି ଆକର୍ଷିତ ହୋଇଯାଇଛନ୍ତି। କେତେ ସୁନ୍ଦର ରୂପ, କେତେ ତେଜ ବାହାରୁଛି। ତେଣୁ ସେ ତାଙ୍କୁ କହିଛନ୍ତି, ଠିକ୍ ଅଛି, ତୁମେ କ'ଣ ଚାହୁଁଛ ଭିକ୍ଷୁକ, ତୁମେ କ'ଣ ଚାହୁଁଛ? ନା, ମୋର ତିନିପାଦ ଭୂମି ଦରକାର। ତିନିପାଦ ଭୂମି ମାଗିଛନ୍ତି। ନା, ତିନିପାଦ ଭୂମି ତୁମେ ନେଇ କ'ଣ କରିବ? କ'ଣ ହବ ତା ଦେହରେ? କ'ଣ ଗୋଟେ କୋଠା କରିପାରିବ? ନା କ'ଣ କରିପାରିବ ସେ ତିନିପାଦ ଭୂମିରେ? ତୁମର ଛୋଟ ଛୋଟ ପାଦ, ତା ଦେହରେ କେମିତି କେତେ ପାଦ, କେତେ ଜମି ନେବ? ତା ଦେହରେ କ'ଣ କରିବ ତୁମେ? କେମିତି ତୁମେ ଜୀବନ ଧାରଣ କରିବ, ଜୀବନ ନିର୍ବାହ କରିବ? ନା, ମୁଁ ଖାଲି ଏଇ ତିନିଟି ପାଦରେ ଯଦି ମୁଁ ପ୍ରାପ୍ତ ହୋଇଯିବି, ତାହେଲେ ମୋର ସମସ୍ତ କାମନା ପୂରଣ ହୋଇଯିବ। ମୋର ବେଶୀ ଲୋଭ ନାହିଁ, ମୁଁ ଅଳ୍ପରେ ସନ୍ତୁଷ୍ଟ ହୋଇଯାଏ, ଏଇଭଳି ଭାବରେ ଭଗବାନ କହି। ତେଣୁ ଠିକ୍ ଅଛି, ବଳି ମହାରାଜ କହିଲେ, ଠିକ୍ ଅଛି, ତାହେଲେ ମୁଁ ପ୍ରଦାନ କରୁଛି, ନିଅ ତୁମେ। ତେଣୁ ଯେତେବେଳେ ପ୍ରଦାନ କରିବା ପାଇଁ ବସିଲେ, ସଂକଳ୍ପ କରିବା ପାଇଁ ବସିଲେ, ସେଇ ସମୟରେ ଶୁକ୍ରାଚାର୍ଯ୍ୟ ଆସି ପହଞ୍ଚିଗଲେ। ଶୁକ୍ରାଚାର୍ଯ୍ୟ କହୁଛନ୍ତି, ଆରେ ବିରୋଚନ, ବିରୋଚନର ପୁତ୍ର, ଏ ବିରୋଚନ ତୁମର ପିତା ଜାଣିପାରିଲେ ନାହିଁ, ଦେବତାମାନଙ୍କର ଛଳ କପଟ ଜାଣିପାରିଲେ ନାହିଁ, ତାଙ୍କ ନିଜ ଶରୀରକୁ ସେ ତ୍ୟାଗ କରିଦେଲେ, ତାଙ୍କ ପାଇଁ ଦେବତାମାନଙ୍କର ମଙ୍ଗଳାର୍ଥେ ନିଜ ଜୀବନ ପ୍ରଦାନ କରିଦେଲେ। ତୁମେ ମଧ୍ୟ ଆଜି ସେହି ଅବସ୍ଥା ତୁମେ ଆସି ପହଞ୍ଚିଯାଇଛି। ସେ ଦେବତାମାନେ ଛଳ କପଟ କରି ଏ ଯେଉଁ ଆସୁଛନ୍ତି, ଇଏ ସାଧାରଣ ବ୍ୟକ୍ତି ନୁହନ୍ତି, ସାଧାରଣ ଭିକ୍ଷୁକ ନୁହନ୍ତି, ଇଏ ହେଉଛନ୍ତି ଅଦିତି କଶ୍ୟପ ଜାତ, କଶ୍ୟପ ଅଦିତିଙ୍କର ପୁତ୍ର ଇଏ, ଏବଂ ତୁମଠାରୁ ଇଏ ସ୍ୱୟଂ ଭଗବାନ, ଏ ସବୁ ବିଷ୍ଣୁ, ଏ ସ୍ୱୟଂ ଭଗବାନ, ଏବଂ ତୁମଠୁ ଏଇ ତିନିପାଦ ଭୂମି ଛଳରେ ସେ ତୁମର ସମଗ୍ର ତ୍ରିଲୋକକୁ ନେଇଯିବେ, ତୁମେ ଜାଣିପାରୁନ, ଏବଂ ନେଇକରି ମଧ୍ୟ ସେ ତୁମର ଶତ୍ରୁ ଇନ୍ଦ୍ରଙ୍କୁ ପ୍ରଦାନ କରିବେ। କିନ୍ତୁ ସେଥିରୁ ଶୁକ୍ରାଚାର୍ଯ୍ୟ ଜାଣିଲେ, ଇଏ ହେଉଛନ୍ତି ସ୍ୱୟଂ ଭଗବାନ, ମୁଁ ଯାହାକୁ ସାମାନ୍ୟ ଭିକ୍ଷୁକ ବୋଲି ଭାବୁଥିଲି, ସ୍ୱୟଂ ଭଗବାନ, ତାହେଲେ ମୁଁ ତ ତାଙ୍କୁ ପ୍ରଦାନ କରିବି, ସେ ମୋର ପ୍ରାଣ ନେଇଗଲେ ବି କିଛି ଅସୁବିଧା ନାହିଁ। ତେଣୁ ଏକଥା ଯେତେବେଳେ କହିଲେ, ସେ କହିଲେ, ହେ ଗୁରୁଦେବ, ଆପଣ ମୋତେ ଜୀବନ ଦାନ କରିଛନ୍ତି, ଆପଣ ମୋତେ ସମସ୍ତ ଐଶ୍ୱର୍ଯ୍ୟ ପ୍ରଦାନ କରିଛନ୍ତି, କିନ୍ତୁ ଆପଣ ଚିନ୍ତା କରନ୍ତୁ, ଆପଣଙ୍କ ଭଳି ଜଣେ ଗୁରୁଙ୍କୁ, ଆପଣଙ୍କ ଭଳି ବ୍ରାହ୍ମଣଙ୍କୁ ଯଦି ସବୁକିଛି ପ୍ରଦାନ କରିବାକୁ ପଡ଼ିବ, ତାହେଲେ ମୁଁ ସେଥିରେ ପଶ୍ଚାତପଦ ହେବି ନାହିଁ, ଆଉ ଇଏ ତ ସ୍ୱୟଂ ଭଗବାନ, ତାଙ୍କୁ କାହିଁକି ମୁଁ ନଦେବି? ଏଇଭଳି ଭାବରେ ଯେତେବେଳେ କହୁଛନ୍ତି, ସେତେବେଳେ ଶୁକ୍ରାଚାର୍ଯ୍ୟ କହିଲେ, ତୁ କ'ଣ ମୋଠୁ ଏତେ ବେଶୀ ବିଦ୍ୱାନ ହୋଇଗଲୁ, ତୁ ମୋତେ ଶିକ୍ଷା ଦେଉଛୁ, ଜ୍ଞାନ ଦେଉଛୁ, ପ୍ରଦାନ କରୁଛୁ। ତେଣୁ ତାଙ୍କୁ ଅଭିଶାପ ଦେଲେ, କହିଲେ, ତୁ ଯେଉଁ ଏତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛୁ, ଏ ଐଶ୍ୱର୍ଯ୍ୟରୁ ଭ୍ରଷ୍ଟ ହୋଇଯା। ଏଭଳି ତ ଅଭିଶାପ ଦେଇ ପଳେଇଗଲେ। କିନ୍ତୁ ତଥାପି ବଳି ମହାରାଜ ତାଙ୍କ ଗୁରୁଙ୍କୁ ଗ୍ରହଣ କଲେ ନାହିଁ, ଗୁରୁ ନ ସତ୍ୟା, ଗୁରୁଙ୍କୁ ତ୍ୟାଗ କରିଦେଲେ। ସେ ଇଏ କି ଗୁରୁ ଯେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେବା ପାଇଁ ସେ ବାଧା ଦେଉଛନ୍ତି, ସେ କି ଗୁରୁ? ଯଦିଓ ସେ ବହୁତ ପ୍ରକାର ତାଙ୍କୁ ସାହାଯ୍ୟ କରିଥିଲେ, ବହୁତ ପ୍ରକାର ତାଙ୍କ କ'ଣ ତାଙ୍କୁ ବିଭିନ୍ନ ପ୍ରକାର କୃପା କରିଛନ୍ତି, କିନ୍ତୁ ତଥାପି ଯେତେବେଳେ ଭଗବାନଙ୍କ ପାଦପଦ୍ମରେ ଯିବା ପାଇଁ ସେ ବାଧା ଦେଉଛନ୍ତି, ସେତେବେଳେ ସେ ତାକୁ ତ୍ୟାଗ କରିଦେଲେ। ଏଇଭଳି ଭାବରେ ବହୁତ ଲୀଳା ଅଛି। ତେଣୁ ସେଇଭଳି ଭାବରେ ଗୁରୁ ନ ସତ୍ସାତ୍, ସ୍ୱଜନ ନ ସତ୍ସାତ୍, ବିଭୀଷଣ ରାବଣର ଭାଇ ବିଭୀଷଣ ଗଲା ଶରଣ, ରାବଣର ଭାଇ ବିଭୀଷଣ ଗଲା ଶରଣ, ଶରଣ ସମ୍ଭାଳି ତାକୁ ଲଙ୍କେ କଲ ରାଜନ, ଶରଣ ସମ୍ଭାଳି ତାକୁ ଲଙ୍କେ କଲ ରାଜନ, ଆହେ ନୀଳ ଶୈଳ। ତେଣୁ ବିଭୀଷଣ ଯଦିଓ ରାବଣଙ୍କର ଭାଇ ଏବଂ ତାଙ୍କର ହିତୈଷୀ, ସେ କହିଲେ, ଭାଇ ଏ ବଡ଼ ଭାଇନା, ଏ ଯେଉଁ ତୁମେ ଯେଉଁ ଭଗବାନଙ୍କ ପତ୍ନୀକୁ ଆଣିଛ, ଏଇଟା କି ଧର୍ମ? ତୁମେ ଏତେ ଜ୍ଞାନ ପ୍ରାପ୍ତ ହୋଇଛ, ବିଶ୍ରବାଙ୍କର ପୁତ୍ର ତୁମେ, ସାଧାରଣ ବ୍ୟକ୍ତିଙ୍କର ପୁତ୍ର ନୁହଁ, ସେ ବହୁତ ବଡ଼ ମୁନିଙ୍କର ପୁତ୍ର ତୁମେ, ଆଉ ଏଭଳି ପାପ କାର୍ଯ୍ୟ କରୁଛ, ଭଗବାନଙ୍କର ପତ୍ନୀକୁ ତୁମେ ଆଣିଛ, ତୁମେ ତାକୁ ଉପଭୋଗ କରିପାରିବ? ଏ ଭୁଲ ଭୁଲ ଏଇଟାକୁ ତ୍ୟାଗ କର, ଭଗବାନଙ୍କ ଶରଣରେ ଯାଅ, ତାଙ୍କ ପତ୍ନୀକୁ ପ୍ରଦାନ କରିଦିଅ। କିନ୍ତୁ ସେ ତାଙ୍କୁ ଗୋଇଠା ମାରି ବିଦାୟ କରିଦେଲେ ବିଭୀଷଣ। ତେଣୁ ବିଭୀଷଣ ରାବଣର ଆଉ ରାବଣ ପ୍ରତି ରାବଣକୁ ତ୍ୟାଗ କରିଦେଲେ, ସେ କି ଭାଇ ବା ସେ କି ସ୍ୱଜନ ଯିଏ ଭଗବାନଙ୍କ ଶରଣରେ ଯିବା ପାଇଁ ବାଧା ପ୍ରଦାନ କରୁଛନ୍ତି? ଭଗବାନଙ୍କ ଶରଣରେ ଗଲେ ଆମେ ମୃତ୍ୟୁମୁଖରୁ ଉଦ୍ଧାର ପାଇବା, କିନ୍ତୁ ଭଗବାନଙ୍କ ଶରଣରେ ନଯିବା ଯଦି ମୃତ୍ୟୁମୁଖରୁ କେମିତି ଆମେ ଉଦ୍ଧାର ପାଇବା? ତେଣୁ ବିଭୀଷଣ ତ୍ୟାଗ କରିଦେଲେ ରାବଣଙ୍କୁ। ସେଇଭଳି ଭାବରେ ପିତା ନ ସତ୍ସାତ୍, ହିରଣ୍ୟକଶିପୁ ପ୍ରହ୍ଲାଦଙ୍କୁ କହିଲା, ନା ନା, ତୁ ଭଗବାନଙ୍କ ଶରଣରେ ଯା, ନା ତୁ ମୃତ୍ୟୁର ଶରଣରେ ଯା। କିନ୍ତୁ ପ୍ରହ୍ଲାଦ କହିଲେ, ନା ନା, ମୁଁ ତୁମକୁ ଛାଡ଼ିଦେବି ପଛେ, ମୁଁ ଭଗବାନଙ୍କ ଶରଣକୁ ତ୍ୟାଗ କରିପାରିବି ନାହିଁ, କାରଣ ମୁଁ ମୃତ୍ୟୁର ଶରଣରେ ଯିବା ପାଇଁ ଚାହୁଁନି, ମୁଁ ଭଗବାନଙ୍କ ଶରଣରେ ଯିବା ପାଇଁ ଚାହୁଁଛି। ତେଣୁ ସେ ପିତାଙ୍କୁ ତ୍ୟାଗ କରିଦେଲେ ପ୍ରହ୍ଲାଦ ମହାରାଜ। ସେଇଭଳି ଭାବରେ ଜନନୀ ନ ସତ୍ସାତ କୈକେୟୀ, କୈକେୟୀ ଭଗବାନ ରାମଚନ୍ଦ୍ରଙ୍କୁ ବନବାସ ପ୍ରଦାନ କରିଦେଲେ। କିନ୍ତୁ ଭରତ ମହାରାଜ ଯେତେବେଳେ ଜାଣିଲେ ଯେ ଭଗବାନଙ୍କ ଶରଣରେ ଯିବା ପାଇଁ ବାଧା ଦେଉଛନ୍ତି, ତେଣୁ ସେ ମାଆଙ୍କୁ ତ୍ୟାଗ କରିଦେଲେ, ଜନନୀଙ୍କୁ କୈକେୟୀଙ୍କୁ ତ୍ୟାଗ କରିଦେଲେ। ସେଇଭଳି ଭାବରେ ଦୈବଂ ନ ତତ୍ସ୍ୟାନ୍, ଦେବତାମାନେ ଯେତେବେଳେ ଖଟ୍ଟାଙ୍କ ମହାରାଜ ଯେତେବେଳେ ଜାଣିଲେ ତାଙ୍କର ଆଉ ଗୋଟିଏ ମୁହୂର୍ତ୍ତ ଅଛି, ସେତେବେଳେ ସେ ଦେବତାମାନଙ୍କୁ ତ୍ୟାଗ କରିଦେଇକରି ତାଙ୍କଠାରୁ ଗୋଟିଏ ଯାନ ଆଣିକରି ଆସି ପହଞ୍ଚିଲେ ଅଯୋଧ୍ୟାରେ ଏବଂ ଭଗବାନଙ୍କ ସ୍ମରଣ କରି ଭଗବତ ଧାମ ପ୍ରାପ୍ତ ହେଲେ। ସେଇଭଳି ଭାବରେ ପତି ନ ସତ୍ସ୍ୟାନ୍, ପତି ବ୍ରାହ୍ମଣ, ଯେଉଁମାନେ ବ୍ରାହ୍ମଣ ଯେଉଁ ଯାଜ୍ଞିକ ବ୍ରାହ୍ମଣମାନେ ସେ ଯଜ୍ଞ କରୁଥିଲେ ସ୍ୱର୍ଗଲୋକକୁ ଯିବା ପାଇଁ, ଭଗବାନ ଯେତେବେଳେ ତାଙ୍କର ସାଙ୍ଗମାନଙ୍କୁ ପଠାଇଲେ କିଛି ଖାଦ୍ୟ ପାଇଁ, ସେମାନେ ତାଙ୍କୁ କିଛି ଶୁଣିଲେନି ତାଙ୍କ କଥା। ପୁଣି ଯେତେବେଳେ ଭଗବାନ ତାଙ୍କୁ ପଠାଇଲେ ତାଙ୍କର ପତ୍ନୀମାନଙ୍କ ପାଖକୁ, ତାଙ୍କର ପତ୍ନୀମାନେ ତାଙ୍କର ସ୍ୱାମୀଙ୍କୁ ତ୍ୟାଗ କରିଦେଲେ, ଭଗବାନଙ୍କ ଶରଣ ଯିବା ପାଇଁ ଇଏ ବାଧା ଦେଉଛନ୍ତି, ତାଙ୍କୁ ତ୍ୟାଗ କରିଦେଇ ପଳାଇ ଆସିଲେ ଭଗବାନ ପାଖକୁ। ସବୁ ଖାଦ୍ୟ ପଦାର୍ଥ ଯେଉଁଠୁ ତିଆରି କରିଥିଲେ ଯଜ୍ଞରେ ପ୍ରଦାନ କରିବା ପାଇଁ ଦେବତାମାନଙ୍କ ପାଇଁ, ସେ ଖାଦ୍ୟ ପଦାର୍ଥ ସବୁ ଆଣି ଭଗବାନଙ୍କୁ ପ୍ରଦାନ କଲେ, ତାଙ୍କର ସାଙ୍ଗମାନଙ୍କୁ ପ୍ରଦାନ କଲେ। ତେଣୁ ଏଇଭଳି ଭାବରେ ଜନନୀ ନ ସତ୍ସ୍ୟାନ୍, ଦୈବ ନ ପ୍ରତିଶତ ସତ୍ସ୍ୟାନ୍, ତେଣୁ ଏଇଭଳି ଭାବରେ ବହୁତ ଉଦାହରଣ ରହିଛି। ଯେଉଁମାନେ ସେମାନଙ୍କର ଗୁରୁଙ୍କୁ ତ୍ୟାଗ କରିଛନ୍ତି, କିଏ ତାଙ୍କର ବନ୍ଧୁବାନ୍ଧବମାନଙ୍କୁ ତ୍ୟାଗ କରିଛନ୍ତି, କିଏ ତାଙ୍କର ପିତାଙ୍କୁ ତ୍ୟାଗ କରିଛନ୍ତି, କିଏ ତାଙ୍କର ଜନନୀଙ୍କୁ ତ୍ୟାଗ କରିଛନ୍ତି, କିଏ ଦେବତାମାନଙ୍କୁ ତ୍ୟାଗ କରିଛନ୍ତି, କିଏ ପତିମାନଙ୍କୁ ତ୍ୟାଗ କରିଛନ୍ତି, କାରଣ ଭଗବାନଙ୍କ ଶରଣ ଯିବା ପାଇଁ। ତେଣୁ ଭଗବାନଙ୍କ ଶରଣରେ ଗଲେ ହିଁ ଯେଉଁମାନେ ଭଗବାନଙ୍କ ଶରଣରେ ନେଉଛନ୍ତି ସେମାନେ ହେଉଛନ୍ତି ପ୍ରକୃତ ପିତା, ସେମାନେ ହେଉଛନ୍ତି ପ୍ରକୃତ ମାତା, ସେମାନେ ହେଉଛନ୍ତି ପ୍ରକୃତ ଗୁରୁ। ତେଣୁ ଏଇଭଳି ଭାବେ ମରିଚି କହୁଛନ୍ତି, ଏ ପିତା ଆପଣ ଆମର ପିତା, ଆମର ପ୍ରକୃତ ପିତା, ଭଗବାନଙ୍କ ଶରଣ ଯିବା ପାଇଁ ଆପଣ ଶିକ୍ଷା ଦେବେ। ଏଭଳି ଅଧର୍ମ ଆଚରଣ କଲେ ଆମେ କ'ଣ ଭଗବାନଙ୍କ ଶରଣରେ ଯାଇପାରିବୁ? ଏବଂ ଆପଣ ହେଉଛନ୍ତି ଜଗତ ଗୁରୁ, ଆପଣ କେମିତି ଆପଣ ଶିଷ୍ୟମାନଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିବେ? ସେଥିପାଇଁ ଆପଣ ବ୍ୟବସ୍ଥା କରିବା କଥା। ଆପଣ ଏଭଳି ଗୁର୍ବ ଗୁରୁ ଗୁର୍ବ ବୋଲି ରହିଛି, ମାନେ ସଦ୍ଗୁରୁ ଅସଦ୍ଗୁରୁ, ଆପଣ ଅସଦ୍ଗୁରୁର କାର୍ଯ୍ୟ କରୁଛନ୍ତି। ଗୋଟିଏ କଥା କହିବି, ଆମର ଥରେ ଗୌରବନ୍ଦ ସେ ମହାରାଜ କହୁଥିଲେ ସଦ୍ଗୁରୁ ଏବଂ ଅସଦ୍ଗୁରୁ ବିଷୟରେ। ଜଣେ ଅସଦ୍ଗୁରୁ ଖାଲି ଗୁରୁ ବେଶ ପଡ଼ିଛି, ଦଣ୍ଡ ଧାରଣ କରିଛନ୍ତି, କିନ୍ତୁ ପ୍ରକୃତ ଗୁରୁ ସେ ନୁହଁ। ସେ ତାଙ୍କର ଶିଷ୍ୟ ପାଖକୁ ଯାଇଥିଲେ, ତାଙ୍କ ଶିଷ୍ୟ ମଧ୍ୟ ପ୍ରକୃତ ଶିଷ୍ୟ ନୁହଁ, ଭଣ୍ଡ ଗୁରୁକୁ ଭଣ୍ଡ ଶିଷ୍ୟ ପହଞ୍ଚିଯାଇଛନ୍ତି। ତେଣୁ ଗୁରୁ ଯେତେବେଳେ ଆସିଛନ୍ତି, ଶିଷ୍ୟ କ'ଣ କଲେ ନା ତାଙ୍କୁ ଖାଇବା ପାଇଁ ପ୍ରଦାନ କଲେ, ଖାଦ୍ୟ ଦେଲେ, ଖାଦ୍ୟ ଦେଇ ତାପରେ ଅନ୍ତିମରେ ଯେତେବେଳେ ଖାଇସାରିଲା ପରେ ଗୁରୁ ଟିକେ ବିଶ୍ରାମ ନେଉଛନ୍ତି, ଶିଷ୍ୟ ତାଙ୍କୁ ଗୋଟେ ଅଳେଇଚ ଆଣିକି ଦେଲେ, ଅଳେଇଚ ଦେଲେ। ଗୁରୁ କହିଲେ ଆଦରୁ ସାର ବସ୍ତୁର ତ୍ୟାଗ କରି ଅସାର ଜିନିଷକୁ ତ୍ୟାଗ କରି ସାର ଜିନିଷ ମୋତେ ଦିଅ। ତେଣୁ ଇଏ ଯେଉଁ ଭଣ୍ଡ ଶିଷ୍ୟ, ଇଏ ବି ପ୍ରକୃତ ଶିଷ୍ୟ ନୁହଁ, ଏ ଚିନ୍ତା କଲା ଅସାର କେଉଁଟା ସାର କେଉଁଟା। ତେଣୁ ସେ କ'ଣ କଲା ନା ଅଳେଇଚର ଯେଉଁ ମଞ୍ଜି ଅଛି ସେ ମଞ୍ଜିଟାକୁ ଖବର ଦେଇକରି ଚୋପାଟାକୁ ଦେଲେ, ଚୋପାଟାକୁ ପ୍ରଦାନ କଲେ। ତେଣୁ ଗୁରୁ କହିଲା ରେ ତୁମେ କି ଏତେ ଶିକ୍ଷା ଦେଲି, ତୁମେ ଜାଣିପାରିଲେନି କେଉଁଟା ସାର କେଉଁଟା ଅସାର, ଏ ଯେଉଁ ମଞ୍ଜିଟା ହେଉଛି ସାର, ଚୋପାଟା ହେଉଛି ଅସାର। ତ ଯାହା ହଉ ସରିଗଲାଣି ତ କଥା। ତାପରେ ପୁଣି ସେକେଣ୍ଡ ଆଉ ଥରେ ଗୋଟେ ଥର ପୁଣି ସେ ଗୁରୁ ଆସି ପହଞ୍ଚିଲେ, ଗୁରୁଙ୍କୁ ସେ ପୁଣି ସେଭଳି ଭାବରେ ଖାଦ୍ୟ ଆତିଥ୍ୟ ପ୍ରଦାନ କଲେ। ଖାଇସାରିଲା ପରେ ଗୁରୁଙ୍କୁ ଏଥର ଗୋଟେ ହରିତକି ବା ହରିଟା ଗୋଟେ ଆଣିଦେଲେ, ହରିଟା ଦେଲାବେଳେ ଯେତେବେଳେ ଗୁରୁ କହିଲେ ଆର ସାର ଜିନିଷଟା ମୋତେ ଦିଅ, ଅସାରଟାକୁ ପକେଇ ଦେଇକିରି ସାର ଜିନିଷଟା ଦିଅ। ତେଣୁ ସେ କ'ଣ କଲେ ଏଥର ସେ ମଞ୍ଜିଟାକୁ ଦେଲେ, ସେ ଚୋପାଟାକୁ ପାରିଦେଲେ। ତେଣୁ ଗୁରୁ କହିଲା ଆରେ ମୂର୍ଖ, ଆର ଚୋପାଟା ହେଉଛି ସାର, ଭିତରଟା ହେଉଛି ଅସାର। ତେଣୁ ଏଇଟା କହିବାର ଉଦ୍ଦେଶ୍ୟ ହେଉଛି ଯେ ପ୍ରକୃତ ଗୁରୁ ଏବଂ ସେ ଜାଣନ୍ତି ସାର ଜିନିଷଟା କ'ଣ। ସାର ଜିନିଷଟା ହେଉଛି ଭଗବାନଙ୍କ ଶରଣରେ ଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ଦାୟୀ ଗୌରମାନନ୍ଦେ। ଗୋପାଳ ମହାରାଜ।